ओम नमो भगवते वासुदेवाय। श्रीमद्भागवतम दशम स्कंद 27 मध्यरु गतकाली आमने श्रवण करथले सुखदेव गोस्वामी परीक्षित महाराज के निकट गोवर्धन धारण लीला वर्णना करिया परे परीक्षित आंतरिक भाव को जानी ତାଙ୍କୁ ପ୍ରୋତ୍ସାହନ କରୁଛନ୍ତି କିଭଳି ସେ ବ୍ରହ୍ମଦଣ୍ଡ ଦ୍ୱାରା ତାପିତ ବୋଲି ସବୁବେଳେ ମନେ କରୁଛନ୍ତି, କିନ୍ତୁ ଶ୍ରୀମଦ ଭାଗବତଙ୍କର ଆବିର୍ଭାବ ଭକ୍ତ ଭାଗବତ ଆଉ ଗ୍ରନ୍ଥ ଭାଗବତଙ୍କର ଦୁଇ ଜଣଙ୍କର କୃପାରେ ସେ ମଣ୍ଡିତ ହୋଇଛନ୍ତି ଏବଂ ତାଙ୍କର ଇଷ୍ଟ ଶ୍ରୀକୃଷ୍ଣଙ୍କ ଚରଣରେ ତାଙ୍କର ମତି କିଭଳି ରହୁ ଏ ଉଦ୍ଦେଶ୍ୟରେ ପରୀକ୍ଷିତଙ୍କ ପାଖରେ ଗୋବର୍ଦ୍ଧନଧାରଳୀଳା କହିଲା ପରେ ଇନ୍ଦ୍ର ବର୍ତ୍ତମାନ କିଭଳି ପ୍ରତ୍ୟାବର୍ତ୍ତନ କରିଛନ୍ତି ବ୍ରହ୍ମଙ୍କ ଦ୍ୱାରା ପ୍ରେରିତ ହେଇକି ସଠିକର ଜାଣିପାରନ୍ତୁ, ବ୍ରହ୍ମାଙ୍କ ଦ୍ୱାରା ଚୋଦିତ ହୋଇ ବା ପ୍ରେରିତ ହେଇ ବ୍ରହ୍ମା ଯେହେତୁ ମହାଜନ ମହାଜନ ସୂତ୍ରରେ ବା ତାଙ୍କର ବିଦ୍ୱତ୍ତା ଭଗବତତ୍ଵ ଦଷ୍ଟା ସେମାନେ ଅପରାଧ କ୍ଷମା କରିବାର ଯୋଉ ସୂତ୍ର ରହିଛି ସେ ଜାଣନ୍ତି, ଯୋଉଟା ଭୁଲ କଲା ପରେ ସେ ଅନ୍ତରରେ କେତେ ପଶ୍ଚାତାପ କରୁଛି ସେଟାକୁ କୃଷ୍ଣ ଜାଣନ୍ତି, ଆଉ ଜଣେ କିଭଳି ଅନୁତାପ କରୁଛି, କିଭଳି ସେ ପଶ୍ଚାତାପ କରୁଛି, କିଭଳି ତାର ପ୍ରତିକାର କରିବ, ସେଥିପାଇଁ ଯଦି ସେ ଉପାୟ ପାଉନି ତାହେଲେ ସେ ମହାଜନ ମାନଙ୍କ ସହିତ ପରାମର୍ଶ କରିବା ଦରକାର। ଇନ୍ଦ୍ରଙ୍କର ଏଇଟା ଥିଲା ସବୁଠୁ ଭଲ ଗୁଣ, ଦେବରାଜ ହେଇ ଲୁକାୟିତ ରଖିଲେନି ତାଙ୍କର ଦୋଷଟାକୁ, ସାଙ୍ଗେ ସାଙ୍ଗେ ବ୍ରହ୍ମାଙ୍କୁ ଯାଇ କହିଲେ ଆଜ୍ଞା ଏମିତି ବୁଢ଼ା ଅପରାଧ କରିଦେଲେ। ମନୁଷ୍ୟ ଶରୀରରେ ତ ଦେବ ଶରୀରରେ ଏମିତି ହେଇଯାଉଛି, ମନୁଷ୍ୟ ଯଦି ଲୀଳା ଶକ୍ତିର ସେଟା ପ୍ରେରଣାରେ ସବୁ ହେଇଛି ସେ ଲୀଳା, ଆଉ ମନୁଷ୍ୟମାନଙ୍କ କଥା କ'ଣ କହିବା, ମନୁଷ୍ୟର ସେଥିପାଇଁ ଚାରିଟା ଦୋଷ ଯୋଉ ରହିଲା ତା ଦେହରେ ଭ୍ରମ ପ୍ରମାଦ ବିପ୍ରଲିସା କରୁଣା ପାଟବ, ସେ ଭୁଲ ନିଶ୍ଚିତ କରିବ, ତାର ଦେହ ମନ ଇନ୍ଦ୍ରିୟ ଯେପର୍ଯ୍ୟନ୍ତ ତାରାତ୍ମିକ ଶକ୍ତି ପ୍ରାପ୍ତ ନ ହୋଇଛନ୍ତି, ସ୍ୱର ଧାରଣ କରିଛି ମାନେ ଗୁଣ ଦ୍ୱାରା ଗୁଣ ଦ୍ୱାରା ପ୍ରଭାବିତ ହେଇକି ଆମେ ଜ୍ଞାତ ଅଜ୍ଞାତରେ ବହୁତ କିଛି ଭୁଲ କରୁଛେ, କେତେଟା ସ୍ୱଭାବବଶତଃ ପୂର୍ବର ସ୍ୱଭାବବଶତଃ କରୁଛେ ଏବଂ କେତେ ଜିନିଷକୁ ଆମେ ଅତ୍ୟନ୍ତ ଧ୍ୟାନ ଦଉନି, କେୟାରଲେସ୍ ଯାହା କୁହାଯାଏ ସଙ୍ଗବଶତଃ କରୁଛେ। ଜଣେ ଏମିତି ଖରାପ ନଥିଲା, ଗୁରୁଦେବ ଯାହା କହନ୍ତି ଗୋଟେ ବାଳକ ବେଳୁ କୌଣସି ପିଲା ଏମିତି ଖରାପ ନଥାଏ, ସଙ୍ଗ କଲା ସେଭଳି ସଙ୍ଗ କଲା ପରେ ତାର ସ୍ୱଭାବ ହେଇଗଲା, ସଙ୍ଗବଶତଃ କି ଅଭ୍ୟାସରେ ପଡ଼ିଯାଏ, ପୂର୍ବର ସ୍ୱଭାବବଶତଃ କି ଅଭ୍ୟାସରେ ପଡ଼ିଯାଏ, ପୂର୍ବର କର୍ମବଶତଃ କି ଅଭ୍ୟାସରେ ପଡ଼ିଯାଏ, କିନ୍ତୁ ଭଗବାନଙ୍କୁ ସବୁ ଜଣା ଯେ ଏଇ ଜୀବର ପ୍ରକୃତର ଆନ୍ତରିକ ଭାବନାଟା କ'ଣ। ଯେଉଁଭଳି ଗୋଟେ ବିଦେଶୀ ଭକ୍ତ ଫୋନ୍ କରୁଥିଲେ ମୁଁ ତାଙ୍କୁ ସେ କଥା କହୁଥିଲି, ବେଳେବେଳେ ଆମର ଇଚ୍ଛା ନଥାଏ ଅନ୍ତରରେ ଭଲ ଭାବନା ଥାଏ ମୁଁ ଏଭଳି ଭୁଲ କରିବିନି, ଏ ସ୍ୱଭାବଶ କେତେବେଳେ କରିବାକୁ ପଡ଼େ, ପାରିପାର୍ଶ୍ୱିକ ଅବସ୍ଥାରେ କେତେବେଳେ କରିବାକୁ ପଡ଼େ, ସଂସ୍କାର କୁସଂସ୍କାର ଅବସ୍ଥାରେ କେତେବେଳେ କରିବାକୁ ପଡ଼େ, କିନ୍ତୁ ତାଙ୍କର ଅନ୍ତର ଭାବନାଟା କ'ଣ ସେଟା ଭଗବାନଙ୍କୁ ଜଣା, ଭଗବାନ କୃଷ୍ଣଙ୍କୁ ଜଣା ତାଙ୍କର ଆନ୍ତରିକ ମନୋଭାବଟା କ'ଣ। ବହୁତ ବଡ଼ ବଡ଼ ଲୋକମାନେ ଅତ୍ୟନ୍ତ ପୁରାଣମାନଙ୍କରେ ଅଛନ୍ତି, ସେମାନେ କିଭଳି ପରିସ୍ଥିତିରେ ଥିଲେ, ଯେଭଳି ପିତାମା ଭୀଷ୍ମ ଦୁର୍ଯ୍ୟୋଧନ ପକ୍ଷରେ ଥିଲେ, ପୁରା ଯୁଦ୍ଧ କରୁଥିଲେ କିନ୍ତୁ ସମ୍ପୂର୍ଣ୍ଣ ଲାଗୁଥିଲା କ'ଣ ଗୋଟେ ବାହ୍ୟ ଦୃଷ୍ଟିରେ ଏଇଟା ଗୋଟେ ଭୁଲ, ସେ କେମିତି ଗୋଟେ ମହାଜନ ହେଇକି ସେ କାହିଁକି ଗୋଟେ ପାପୀ ଅତ୍ୟନ୍ତ କୁଟିଳ ବ୍ୟକ୍ତିକୁ କାହିଁ ସପୋର୍ଟ କରୁଥିଲେ, ତାଙ୍କର ଆନ୍ତରିକ ମନୋଭାବଟା କ'ଣ କାହାକୁ ଜଣା, ଭଗବାନ କୃଷ୍ଣଙ୍କୁ ଜଣା। ସବୁବେଳେ ଗୋଟେ ମନୁଷ୍ୟକୁ ବା ଜଣେ ବିଦ୍ୱତ୍ତା ଲୋକକୁ ବିଦ୍ୱାନ ବ୍ୟକ୍ତିକୁ ତୁମେ ବାହ୍ୟ କାର୍ଯ୍ୟରୁ ଜାଣିପାରିବନି, କେତେଟା ଜିନିଷ ପୁଅ ହବା ସହଜ, ବାପା ହବାଟା କଷ୍ଟ, ନିଜେ ଚଳିବାଟା ସହଜ, କିନ୍ତୁ ଗୋଟେ ଘରକୁ ମ୍ୟାନେଜ୍ କରିବାଟା କଷ୍ଟ, ଭକ୍ତ ହବା ସହଜ, ମନ୍ଦିର ଚଳେଇବା କଷ୍ଟ, ତୁମେ ଭକ୍ତ ହେଇପାର, ତୁମେ ଭଲ ଭକ୍ତଟିଏ ହେଇପାରିବ, ତୁମେ ଭଲ ଭଜନ କରିପାରିବ, କିନ୍ତୁ ମନ୍ଦିରଟାକୁ ଭଲ ଭାବେ ଚଳେଇପାରିବନି। ପାଞ୍ଚ ଜଣଙ୍କୁ ନେଇକି ଚଳେଇବାକୁ ପଡ଼ିବ, ଭଗବାନଙ୍କୁ ନେଇକି ଚଳେଇବାକୁ ପଡ଼ିବ, ଗୁରୁକୃଷ୍ଣଙ୍କ ପ୍ରିନ୍ସିପଲ ରହିବ, ସମାଜରେ ତା ଉପରେ ଅଧିକାର ଅଛି, ତୁମ ଉପରେ କାହାର ଅଧିକାର ନାହିଁ। ଭକ୍ତମାନେ ବହୁତ ଜିନିଷ ବୁଝିବା ଦରକାର। ଆମେ ଯେତେବେଳେ ଯୁବକ ଥିଲୁ ଆମେ ବୁଝିପାରୁନଥିଲୁ, ବର୍ତ୍ତମାନ ଆମର ସବୁ ଅଣ୍ଡରଷ୍ଟାଣ୍ଡିଂ ଆସିଛି। ନିଜର ଚଳିବାଟା ନିଜର ଉପରେ ନିର୍ଭର କରେ, ମୋର ସମାଜ ସହିତ କିଛି ସମ୍ପର୍କ ନାହିଁ, ମୁଁ ଖରାପ ଲୋକ ସାଙ୍ଗେ ମିଶିବିନି, ମୋର କାହା ସହିତ ପ୍ରିନ୍ସିପଲ ମୁଁ କାହା ଚଳିବିନି, ଆମର ମୋର ଇଚ୍ଛା ହେଲା ଯେଉଁଠି ମୋତେ ବସି ଭଜନ କରିବି, ମୁଁ ମୋର ଏମିତି ଚଳିବି, ସେଟା ନିଜେ କରିହବ। କିନ୍ତୁ ଯେତେବେଳେ ତୁମେ ମନ୍ଦିର କରିବ, ଭଗବାନଙ୍କର କାର୍ଯ୍ୟ କରିବ, ସେତେବେଳେ ସମସ୍ତଙ୍କ ସହିତ ତୁ ଚଳିବାକୁ ପଡ଼ିବ। ଗୋଟେ ଖରାପ ଲୋକ ବି ତା ସହିତ ହାତ ମିଳେଇବାକୁ ପଡ଼ିବ, କାହିଁ ସେ କାମଟା ନ କଲେ, ତା ସହିତ ସଙ୍ଗ ନ କଲେ ତା ହାତରେ କିଛି ପାୱାର ଅଛି, ସେ କିଛି ଦେବନି ତୁମକୁ। ତୁମେ ପୁଣି ତୁମ ଭଜନରେ ଯଦି କେହି ତୁମ ବିରୁଦ୍ଧରେ ସୃଷ୍ଟି କଲା, କିଛି ଭଗବାନଙ୍କ ସେବାରେ ବାଧା ସୃଷ୍ଟି କଲା, କିଏ ଟେନସନ ରହିବ? ତୁମେ ଭଜନ କେମିତି କରିବ? ଆନ୍ତରିକ ମନୋଭାବ କାହାର କ'ଣ ସେଟାକୁ କେବଳ କୃଷ୍ଣ ଜାଣନ୍ତି, ଗୁରୁକୃଷ୍ଣ ଜାଣନ୍ତି, ଆଉ କେହି ଜାଣନ୍ତିନି। ଯେମିତି ଆମେ ଦେଖିଛୁ ଗୁରୁଦେବଙ୍କ ଜୀବନରେ, ସେ ମାତାଜୀ ଯିଏ ଜାଗା ଦେଇଥିଲେ ଭୁବନେଶ୍ୱର ଇସ୍କନ ଯୋଉଠି ହେଇଛନ୍ତି, ସେ ଜାଗା ଦେଇଥିଲେ ପ୍ରଭୁପାଦଙ୍କୁ ଥିଲାବେଳେ, ତାଙ୍କର ବ୍ୟବହାର ମାନେ ସବୁ ସବୁ ବ୍ରହ୍ମଚାରୀ ତାତି ଯାଆନ୍ତି। ସେ ଆସିଲା ମାନେ କେହି ବି ଟଲରେଟ୍ କରିପାରିବେନି। ଗୌର ଗୋବିନ୍ଦ ଏମିତି ଗୌର ଗୋବିନ୍ଦ ନାଁ ଧରି କହେ, ସ୍ତ୍ରୀ ଲୋକ ସିଧା ପ୍ରଭୁପାଦଙ୍କ ବ୍ୟାସ ପୂଜାରେ ଯିବେ, ସିଧା ଚାମର ଦେବେ, ଗୁରୁଦେବଙ୍କ ଆଗରେ କେ କୌଣସି ମାତାଜୀ ଚାମର ଦେଇପାରିବେନି। ପ୍ରଭୁପାଦଙ୍କୁ ଏମିତି ଚାମର ଆଲର୍ଟ ଦେବା, ପୂଜା କରିବା, ଗୁରୁଦେବ ଆଲୋ କରନ୍ତିନି, ସେ ପ୍ରଭୁ ଦର୍ଶନ କରିଛନ୍ତି, କିନ୍ତୁ ଗୁରୁଦେବ କିଛି କୁହନ୍ତିନି। ଗୁରୁଦେବ ସ୍ୱୟଂ ମହାରାଜ ଡାକିବେ, ସ୍ୱୟଂ ପ୍ରଭୁ ଯିଏ ଥିଲେ, ସ୍ୱୟଂ ପ୍ରଭୁ ତାଙ୍କୁ ନିଅ, ମୋତେ ମୋର ଏସି ରୁମ୍ ଦରକାର, ତୁମ ଏସି ରୁମ୍ରେ ବସି ପ୍ରସାଦ ଦେଇ ଛାଡ଼ୁଥିଲେ। ତ ଅନ୍ୟମାନେ ସମସ୍ତେ ବିରକ୍ତ ହେଇଯାଉଥିଲେ, କିନ୍ତୁ ସେ ଗୁରୁଦେବ କାହିଁ କିଛି କହୁନଥିଲେ? ସେ ଦେଖୁଥିଲେ ତାଙ୍କର ଗୁରୁଙ୍କର ଇଏ ପ୍ରଭୁପାଦଙ୍କୁ ଦେଇଥିଲେ ବୋଲି ଆଜି ଆଜି ଓଡ଼ିଶାରେ ପ୍ରଚାର ହେଉଛି, ମୋ ଗୁରୁଙ୍କର ଏଠି ଗୁରୁ ଆସିଥିଲେ, ଆଜି ଏତେ ବଡ଼ ମନ୍ଦିର ହେଇଛି। ସବୁ ଜିନିଷଟାକୁ ନୀତି ହିସାବରେ ଧରି ହେବନି, ସବୁ ଜିନିଷଟାକୁ ବିବେକରେ ପକେଇ ହେବନି। ସ୍ପିରିଚୁଆଲ ଜିନିଷଟା ବହୁତ କିଛି ଉପରେ, ବହୁତ କିଛି ଉପରେ, ଏଇଟା ମାନବିକତାର ଦେବଗୁଣର ଉପରେ ବି ବହୁତ ସିଚୁଏସନ୍କୁ ତୁମକୁ ଚିନ୍ତା ପରିସ୍ଥିତିକୁ ଚିନ୍ତା କରିବାକୁ ପଡ଼ିବ। ତୁମର ପ୍ରାଇଭେସି ଲାଇଫ ତୁମେ ଭକ୍ତି କରିବା ପାଇଁ ଚାହୁଁଛ, ସେଠାରେ କିଛି ତୁ ବହୁତ ଷ୍ଟ୍ରିକ୍ଟ ହେଇପାରିବ। ଆମ ଜୀବନର ଅଭିଜ୍ଞତା ଏସବୁ ଅଛି, କିଛି ଅସୁବିଧା ନାହିଁ। ତୁମେ ତୁମ ଲାଇଫଟାକୁ ମେଣ୍ଟେନ୍ କରିବ, ବହୁତ ଷ୍ଟ୍ରିକ୍ଟ, ତୁମେ କାହା ହାତରୁ ଖାଇବନି, ତୁମେ ନିଜେ ରୋଷେଇ କରି ଖାଇପାରିବ, କିନ୍ତୁ ଗୁରୁକୃଷ୍ଣ କାମ ଗୁଡ଼ା ହେଇପାରିବନି, ତୁମେ ବାହାର ବିଦେଶକୁ ଗଲେ ତୁମେ ଖାଇବାକୁ ପଡ଼ିବ। ତୁମ ଲାଇଫ ତୁମେ ମେଣ୍ଟେନ୍ କରିପାରିବ ଭଲରେ, କିନ୍ତୁ ଗୁରୁକୃଷ୍ଣ ପାଇଁ କିଛି କାମ କରିବାକୁ ଗଲେ ତୁମେ ସବୁବେଳେ କମ୍ପ୍ରମାଇଜ୍ କରିବାକୁ ପଡ଼ିବ, ୱିଦାଉଟ୍ କମ୍ପ୍ରମାଇଜ୍ରେ ତୁମେ କାମ କରିପାରିବନି। ହବ ତ ନାଇଁ, ତୁମ କାମ ହେଇପାରିବ ବିନା କମ୍ପ୍ରମାଇଜ୍ରେ, ତୁମେ ନିଜେ ଚଳିପାରିବ, ନିଜେ ଖାଇପାରିବ, ନିଜେ ରହିପାରିବ। କିନ୍ତୁ ସେଦିନ ଓଡ଼ିଆ ଲୋକମାନେ କ'ଣ କୁହନ୍ତି, ଭଗବାନ କୃଷ୍ଣ ଗଦପାଦ ଧରିଥିଲେ, ତୁ ତୁ ଟିକେ କ'ଣ ଏତି ଭାଙ୍ଗିଗଲେ ତୋର କ'ଣ ହବ? କେଉଁଠି ତାଙ୍କ ପୁରାଣରେ ପଢ଼ିଛନ୍ତି କୃଷ୍ଣ ଗଦପାଦ ଧରିଥିଲେ? ଏଇ କଥାରେ ପଡ଼ିଛି, ଆନ୍ତରିକ ଭାବଟା କେବଳ ଭଗବାନଙ୍କୁ ଜଣା, ଗୁରୁକୃଷ୍ଣଙ୍କୁ ଜଣା। ବହୁତ ପରିସ୍ଥିତିରେ ବହୁତ, ଯେମିତି ସେ ବିଦେଶୀ ଭକ୍ତ ମୁଁ କହୁଥିଲି, ଦେଖ ମନ୍ଦୋଦରୀ, ମନ୍ଦୋଦରୀ କେଉଁଥିରେ ଗଲେ? ସତୀ ନା, ସତୀ ଭିତରେ ମନ୍ଦୋଦରୀ, ସ୍ୱାମୀ କିଏ? ରାବଣ। ତା ପାଖରେ କେମିତି ରହୁଥିଲେ? ସତୀ ରହିଥିଲେ, ଜାଣିଛନ୍ତି ତାଙ୍କ ସ୍ୱାମୀ କ'ଣ କରୁଛନ୍ତି, ତାଙ୍କ ସେ ଗୋଟେ କ'ଣ କୁହନ୍ତି, ଏଭଳି ଅବସ୍ଥାରେ ଥିଲେ ଯେ କହନ୍ତି କହିପାରିବେନି କି ସହିପାରିବେନି। ସତୀ ନାଟି ଏପରିକି ରାମଙ୍କର ଶରଣ ଯିବା ପାଇଁ ବି କହୁଥିଲେ, ଯୁଦ୍ଧରେ ଯେତେବେଳେ ରାମ ଯେ ଆସିକି ରହିଗଲେଣି, ସେତୁ ବନ୍ଧ ଆରମ୍ଭ ହେଲାଣି, ସେତେବେଳେ ଯିଏ କହୁଥିଲେ, କହିଲେ ତୁ ନାରୀ ଲୋକ, ଅବଳା ଲୋକ, ତୁ କ'ଣ ଜାଣିଛୁ? ଯୁଦ୍ଧ ହେଲେ ପରାକ୍ରମଟା ଜଣାପଡ଼େ, ଯୁଦ୍ଧ ନହେଇକି ଯୁଦ୍ଧ ନହେବା ପୂର୍ବରୁ ପରାକ୍ରମ କ'ଣ କହିବ, ରାମ ବଡ଼ କି ମୁଁ ବଡ଼ ବୋଲି? ତୁ କ'ଣ ଜାଣିଛୁ? ତୁ ବିଭୀଷଣ ଭାଇ ଭଳିଆ ମୋତେ, ଭାଇ ବିଭୀଷଣ ଭଳିଆ ମୋତେ ଉପଦେଶ ଦେଉଛୁ। ଆଚ୍ଛା, ସିଏ କାହିଁ ଛାଡ଼ିଗଲେନି? ମୁଁ ସେ ବିଦେଶୀ ଲୋକ ପଚାରୁଥିଲି, କି ରାବଣ ରାବଣ ଭଳିଆ ଲୋକ ପାଖରେ କିଏ ରହିବ? ରହିପାରିବ ରାବଣ ଭଳିଆ ଲୋକ ପାଖରେ ରହିଗଲେ ଗୋଟେ ସେକେଣ୍ଡ କପି ରାବଣ ଲୋକ ରହିପାରିବ? ଦୁଷ୍ଟ ପାଖରେ ଆଉ ଗୋଟେ ଦୁଷ୍ଟ ସ୍ୱଭାବର ଲୋକ ରହିପାରିବ ନା? ଆଉ ଶିଷ୍ଟ ସ୍ୱଭାବର ଲୋକ କେମିତି ରହିବ? ରାବଣ ପାଖରେ ଜଣେ ସତୀ କେମିତି ରହୁଥିଲେ? ତାଙ୍କର ଉପାୟ ନଥିଲା, ମୁଁ ଯୁଆଡ଼େ ଗଲେ ବି ରାବଣ ମୋତେ ଧରିକି ଆଣିପାରିବ। ଦଣ୍ଡ ଦେଇପାରିବ, କିନ୍ତୁ ତାଙ୍କର ଅନ୍ତର୍ଭାବଟାକୁ ରାମ ଜାଣିଥିଲେ ବା ଭଗବାନ ଜାଣିଥିଲେ। ଭୁଲ ଠିକଟାକୁ ସବୁବେଳେ ଲଗେଇ ହେବନି ସ୍ପିରିଚୁଆଲ ଜୀବନରେ। ଆମେ 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 ବି ଦିନେ ସେମିତି ଦିନେ ଥିଲୁ, ବର୍ତ୍ତମାନ ଆମେ ସବୁ ବୁଝୁଛୁ କେଉଁଟା ଠିକ କେଉଁଟା ଭୁଲ। ସବୁବେଳେ ଭୁଲ ଠିକ ଲଗେଇ ହେବନି, ଏଇଟା ଏଇଟା ଠିକ ନୁହେଁ, ଏଇଟା ଭୁଲ ନୁହେଁ। ତୁ ଭୁଲ ଠିକର ଉର୍ଦ୍ଧ ହେଉଛି ଭଗବାନଙ୍କର କାର୍ଯ୍ୟ। ଜଣେ ଭୁଲ କରୁଛି କିନ୍ତୁ ତୁମେ ତାକୁ କହିପାରିବନି ସେ ଭୁଲ କରୁଛି, ସାଙ୍ଗେ ସାଙ୍ଗେ ମୁଁ ତାକୁ ବାହାର କରିଦେବି, ନାଇଁ କରିପାରିବେନି। ତାକୁ ଦେଖିବାକୁ ପଡ଼େ ତାଦ୍ୱାରା ଭଗବାନଙ୍କର କାର୍ଯ୍ୟଟା କ'ଣ ହେଉଛି, ତାଦ୍ୱାରା ସେ ଭଗବାନଙ୍କ କାର୍ଯ୍ୟଟା ହେଉଛି ନା, ସେ କାର୍ଯ୍ୟଟା ଯେମିତି ବାଧା ନ ହୁଏ। ଆଉ ତାର ବି ସଂଶୋଧନ କେମିତି ହବ ସେ ବାଟଟା ତୁମକୁ କରିବାକୁ ପଡ଼ିବ। ଓଡ଼ିଆରେ ଗୋଟେ ନାହିଁ ସାପ ମରିବନି କି ବାଡ଼ି ଭାଙ୍ଗିବନି, ଏଇ ପ୍ରିନ୍ସିପଲ ତୁମକୁ ଯିବାକୁ ପଡ଼ିବ। ଏଇଟା ବହୁତ କଷ୍ଟ ନା, ଆଉ ବାଡ଼ି ଦେବ ସାପଟା ମରିଯିବ, ସାପଟା ମରିବ ନହେଲେ ବାଟଟା ଭାଙ୍ଗିବ, କିନ୍ତୁ ତୁମେ ଏମିତି ଭାବରେ ସାପଟାକୁ ମାରିବ, ଏମିତି ଭାବରେ ସାପଟାକୁ କଣ୍ଟ୍ରୋଲ କରିବ, ସାପଟା ମରିବନି ବାଡ଼ିଟା ଭାଙ୍ଗିବନି, ସାପଟା ତୁମକୁ ଆକ୍ରମଣ କରିବନି। ଲୋକମାନଙ୍କୁ କହୁଛନ୍ତି ଏମିତି କଥା କହିବେ ସାପ ମରିବନି କି ବାଡ଼ି ଭାଙ୍ଗିବନି। ସ୍ପିରିଚୁଆଲ ଜୀବନଟା ଠିକ ଭୁଲ ଉର୍ଦ୍ଧ୍ୱରେ, ତାର ଅର୍ଥ ନୁହେଁ ଯେ ଆମେ ଭୁଲ କରିବା, କିନ୍ତୁ ସାମୟିକ ନୀତି ନିୟମ ଗୁଡ଼ିକୁ କେବେ ହେଲେ ପକେଇ ହେବନି, ସବୁବେଳେ ସବୁ ପରିସ୍ଥିତିରେ ପକେଇ ହେବନି। କାହିଁକି ପକେଇ ହେବନି, ସେଠି ଗୁରୁକୃଷ୍ଣଙ୍କର ସେବା ସହିତ ଜୀବନଟା ଲିଙ୍କ ରହୁଛି, ପ୍ରାଇଭେସି ଲାଇଫ ସହିତ ଲିଙ୍କ ରହୁନି। ପ୍ରାଇଭେସି ଲାଇଫରେ ତୁମେ ଚାହିଁଲେ ଢିଲମ ଢିଲ ଲାଇଫ କରିପାରିବ, ତୁମେ ଚାହିଁଲେ ଷ୍ଟ୍ରିକ୍ଟ ଲାଇଫ କରିପାରିବ, କିନ୍ତୁ ଯେତେବେଳେ ଭଗବାନଙ୍କର ସେବା ବଡ଼ ବଡ଼ ସଂସ୍ଥାମାନଙ୍କରେ ରହିବା, ଆମେ ଯେମିତି ବଡ଼ ବହୁତ ବଡ଼ ସଂସ୍ଥାରେ ରହିଛେ, ସେଥିରେ କିଛି ତ୍ରୁଟି ହେଲେ ବି ତୁମେ କହିପାରିବେ ନାଇଁ 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 ଏଇଟା ଭୁଲ ଜିନିଷ, ଏଇଟା ହେବା ଦରକାର, ଏଇଟା କିଛି କରିହେବନି। କାରଣ ୟାର ମିଶନଟା ଯେଉଁ କେତେ ପରସେଣ୍ଟେଜ ସମାଜ ପାଇଁ କାର୍ଯ୍ୟ ଲାଗୁଛି ଆଚାର୍ଯ୍ୟଙ୍କ, ତା ଦେହରେ ଯଦି 90% 99% ଠିକ୍ ଅଛି, କେଉଁଠି ଗୋଟେ 1% ଭୁଲ ହେଉଛି, ତ 1% ଭୁଲକୁ ଦେଖି ଟୋଟାଲ ସଂସ୍ଥାଟାକୁ ରିଜେକ୍ଟ କରିପାରିବ ନାହିଁ। ଯଦି ପ୍ରାମାଣିକ ସଂସ୍ଥା ରହିଛି ତାହେଲେ ଭଗବାନଙ୍କ ଇଚ୍ଛାରେ ସମୟ କାଳ ହିସାବରେ କିଛି ଗୋଟେ ପରିବର୍ତ୍ତନ ଆସୁଛି ବୋଲି ଗ୍ରହଣ କରିବାକୁ ପଡ଼ିବ। ସବୁଟାକୁ ନୀତିରେ ପକେଇ ହେବନି, ନୀତିଶାସ୍ତ୍ରଟା ଦୁର୍ବଳ ରହିବ ଭକ୍ତି ପାଖରେ, ସବୁବେଳେ ନୀତିଟାକୁ ତୁମେ ପ୍ରାଧାନ୍ୟ ଦେଇପାରିବନି। ନୀତିରେ ଯାହାର ହୃଦୟ କଠୋର ହେଇଯିବ ସେ ଭକ୍ତି ବି ଧରିପାରିବନି, ଭଗବାନ ତ କହିଲେ ବି ସେ ବୁଝିବନି। ତା ପ୍ରମାଣ କିଏ କରୁନ, ଯେ ନୀତିବାନ ଅତ୍ୟନ୍ତ ନୀତିବାନ ତା ହୃଦୟରେ ଭକ୍ତି କେବେ ରହିବନି, ସେ ସବୁବେଳେ କେବଳ ନୀତି ଦେଖିବ, ଏଟା ଠିକ ଏଟା ଭୁଲ, ଏଟା ଗୁରୁ ଏଟା କହିବା କଥା ନୁହେଁ, ଏଟା ଏଇ କହିବା କଥା ନୁହେଁ, ଏଟା ଏମିତି କରିବା କଥା ନୁହେଁ, ସେ ସବୁବେଳେ ଖାଲି ଏଇଟା ଦେଖିବ। ନୀତିବାନ ହୃଦୟ ସମାଜରେ ବହୁତ ଭଲ ଦେଖାଯାଏ, ଲୋକମାନେ ପ୍ରଶଂସା କରିବେ, ତା ହୃଦୟଟା କଠୋର ହେଇଯିବ। ନୀତିମାନ ପୁରୁଷ ହବା ଦରକାର, ଅନୀତି ପୁରୁଷ ହବା ଦରକାର ନୁହେଁ, କିନ୍ତୁ ନୀତିଟା ସବୁ ଭକ୍ତି ପାଖରେ ବି ବେଳେ ବେଳେ ଲାଗିପାରିବନି। ନୀତି ଲଗେଇଲେ ତୁମେ ଯଦି ନୀତି ଶାସ୍ତ୍ରକୁ ଲଗାଯିବ ତାହେଲେ କୃଷ୍ଣଙ୍କୁ ବ୍ଲେମ୍ କରିଦିଆଯିବ, ସାଙ୍ଗେ ସାଙ୍ଗେ ହଜାର ଜାଗାରେ କୃଷ୍ଣଙ୍କୁ ବ୍ଲେମ୍ କରିଦେବା, କାରଣ ଏଇଟା ଭଗବାନଙ୍କର ଏଇଟା ଠିକ, ମିଛ କହିବା ମହାପାପ, ସବୁଆଡ଼େ ସବୁ ପୁରାଣ କହିଛି, ଭଗବାନ କହୁଛନ୍ତି କାହାକୁ, ଯୁଧିଷ୍ଠିର ତ ମିଛ କୁହ ବୋଲି। କ'ଣ ନୀତି ଲଗେଇବ ତୁମେ, ଗୁରୁଜନଙ୍କୁ ପୂଜା କରାଯାଏ, ଏଇଟା କ'ଣ ଭଗବାନଙ୍କର ଶିକ୍ଷା, ସେ ତ ଅର୍ଜୁନଙ୍କୁ କହିଲେ ମାରା କାହାକୁ, ପିତାମ ଭୀଷ୍ମଙ୍କୁ। ନୀତି ଲଗାଇଯିବ ବହୁ ଜାଗାରେ ଭଗବାନଙ୍କୁ ବି ଫେଲ୍ କରିଦିଆଯିବ, ନୀତି ରାମ ରାମଙ୍କ ଉପରେ ନୀତି ଲଗେଇ ଦିଅନ୍ତିନି, କ'ଣ କହିଲେ ରାମ ପଛୁଆ ପଛୁଆ ମାରିଲୁ, ନୀତି ନୀତି ପକେଇଦେଲେ ରାମକୁ ବି ତୁମେ ଅଡ଼ୁଆ ପକେଇଦେବ ନାଇଁ। ସବୁ ମହାରାଜ ସେ କଥା କୁହନ୍ତି ତୁମ ଆମ ନୀତିରେ ତାଙ୍କ ପାଖରେ ଲାଗିବନି। ମହାରାଜ ସେ ଉଦାହରଣ ବହୁତ ସୁନ୍ଦର ଉଦାହରଣ ଦିନ ଭଗବତ କଥାରେ ବୁଝିବୁ, ମହାରାଜ କୁହନ୍ତି ଆମର ସେ କଥା, ତୁମର ଆମର ଏଠିକା ନିୟମଟା ସ୍ୱର୍ଗରେ ଲାଗିବନି, ସ୍ୱର୍ଗ ନିୟମଟା ଏଠି ଲାଗିବନି, ଆଉ ଏଠିକାର ସ୍ୱର୍ଗଟା ନିୟମଟା ଗୋଲ ବୃନ୍ଦାର ବୈକୁଣ୍ଠରେ ଲାଗିବନି। ଯେମିତି ଏରୋପ୍ଲେନ୍ କଥା ସେ ଉଦାହରଣ ଦିଅନ୍ତି, ଏରୋପ୍ଲେନ୍ ତାହେଲେ ଯାଉଛି ସେ ଆକାଶରେ, ସେଠି ଆକାଶର ନିୟମ ଲାଗିବ, ଭୂମିର ନିୟମ ଲାଗିବନି। ତୁମେ ଟ୍ରାଫିକ ବାଲା ହୁଇସିଲ୍ ମାରି କହିବେ ନାଇଁ ରଖ ରଖ ଆମ ଗାଁ ଉପରେ ଦେଇ ଯାଇପାରିବୁନୁ, ଟ୍ରାଫିକ ବାଲା ଯେତେ ହୁଇସିଲ୍ ମାରିଲେ ବି ଏରୋପ୍ଲେନ୍ ତ ଚାଲିବ, କାରଣ ସିଏ ଭୂମିର ନିୟମ ହିସାବରେ ଚାଲୁନି। ଆଉ ଭୂମିରେ ଯେଉଁ ନିୟମଟା ଯାଉଛି, ଭୂମିରେ ଫୁଣି ଡିଫରେଣ୍ଟ ଡିଫରେଣ୍ଟ ନିୟମ ରହିଲା, ରେଲୱେ ବାଲାକୁ ଯାଇକି ଟ୍ରାଫିକ ବାଲା ହୁଇସିଲ୍ ମାରିଲେ ରେଲୱେ ବାଲା ରହିବ, ଆଚ୍ଛା ରେଲୱେ ବାଲା ଲାଇଟ୍ ଧରିକି ଆସିକି ବସ୍ ବାଲାକୁ ଲାଇଟ୍ ଦେଖେଇଲେ ବସ୍ ବାଲା ରହିବ, ନୀତିଟାକୁ ସବୁବେଳେ ଲାଗିପାରିବେନି। ନୀତିଟା ବହୁତ ଉର୍ଦ୍ଧ୍ୱର ଜିନିଷ, ଏଇ ସମାଜର ନୀତିରେ ଲାଗିବ, କିନ୍ତୁ କେତେ ସ୍ଥିତି ରହିଛି ଯେଉଁଠି ନୀତି କାର୍ଯ୍ୟ କରେ ନା, ବିଶେଷ କରି ଭକ୍ତି କ୍ଷେତ୍ରରେ ବହୁତ, ଏଇଟା ଗୋଟେ କ୍ରିଟିକାଲ ଜିନିଷ, ବହୁତ କ୍ରିଟିକାଲ ଜିନିଷ। ଆମେ ସବୁ ଗୁରୁଦେବ ଜୀବନ ଦେଖୁଛୁ, ଶୁଣିଛୁ, ସିନିୟର ଭକ୍ତଙ୍କ ଶୁଣିଛୁ, କିନ୍ତୁ ଆମକୁ ସେତେବେଳେ ଆମେ ୟଙ୍ଗ ଥିଲୁ ନା, କଣ ଏଟା ଠିକ ଭୁଲ ଏଟା ଠିକ ଏଟା, ତାପରେ ବର୍ତ୍ତମାନ ଆମେ ବୁଝୁଛୁ ନାଇଁ 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 ଭୁଲ ଠିକରେ କରିପାରିବନି, ଆଗେ ଭୁଲ ଠିକରେ ଉର୍ଦ୍ଧା ହେଲା ଗୁରୁ ବୈଷ୍ଣବଙ୍କର ସେବା, ଭୁଲ କଲେ ବି ମୁଣ୍ଡ ଭାଙ୍ଗିକି ଉପରେ ରହିବାକୁ ପଡିବ, ମୋ ସେବାଟା ଦରକାର। କାରଣ ଜଗତରେ କେବେ ତୁମେ ସବୁ ଲୋକଙ୍କୁ ଠିକ ପାଇବନି, ଭୁଲ କରାଯିବ ଭଗବାନଙ୍କର ବହୁତ କିଛି ଭୁଲ ବାହାର କରିଦେବେ ଲୋକ, ନୀତିକି ପକେଇକି ନୀତିକି ପକେଇ ସବୁ ବାହାର କରିଦେବେ ଲୋକମାନେ। କୃଷ୍ଣଙ୍କୁ ଏଥିପାଇଁ କୁହନ୍ତି ନା ଏଟା କେଉଁ ନୀତି ଥିଲା, ଏଟା କଣ ଥିଲା, ଏ ଅଭିମନ ବଧରେ କାହାକୁ ଦୋଷ ଦିଅନ୍ତି, ଦୋଷ କୃଷ୍ଣ ଆଡକୁ ଆସେ। ଯଦି ସେ ଭଗବାନ ସେ ଅର୍ଜୁନଙ୍କର ସଖାତିରେ ତାଙ୍କୁ କାହିଁ ରକ୍ଷା କଲେ, ନୀତିରେ ଦେଖାଯିବ ନୀତି ସବୁବେଳେ ଭଗବାନ ପାଖରେ ଲଗେଇବ, ଯାହା ପାଖରେ ନୀତିଟା ଲଗେଇବ ଭକ୍ତି ପାଖରେ ନୀତି କେବେ ଲାଗିପାରିବନି। ଭକ୍ତି ପଛରେ ନୀତି ଚାଲେ, ନୀତିର ଅଧୀନ ଭକ୍ତି ନୁହେଁ। ନୀତି କୌଣସି ଜଗତର ତପ ଜ୍ଞାନ ଯୋଗ ବୈରାଗ୍ୟ ନୀତି ସମ ଦମ କିଛି ଭକ୍ତି ମହାରାଣୀଙ୍କ ଅଧୀନରେ ନୁହେଁ। ନୀତି ନୀତିରେ ଲୋକ ପକାଉଛନ୍ତି, ଗୋପୀମାନଙ୍କୁ ଦୋଷ ଦେଉଛନ୍ତି, ରାଧାଣୀ ଦୋଷ ଦେଉଛନ୍ତି, ନୀତି ନୀତି ହିସାବରେ କଣ ବିବାହିତରେ ଠିକ ହେଇଥାନ୍ତା କୃଷ୍ଣ, ବିବାହ ନ ହୋଇ କାହିଁକି ତାଙ୍କୁ ଭଲ ପାଉଥିଲେ? ଆରେ ଏ ଏ ଜଗତର ନିୟମ ସେ ଜଗତର ନିୟମ ଅଲଗା ନା, ତୁମେ ଟ୍ରାଫିକ ଇଏ ଟ୍ରାଫିକ ରୁଲ୍ଟାକୁ ପକାଉଛ ଏୟାରଲାଇନ୍ସରେ ଫ୍ଲାଇଟ୍ରେ ପକାଉଛ, ହେଲେ ହବନି, ସେ ଜଗତର ନିୟମ ଅଲଗା, ନିୟମଟା ସବୁବେଳେ ଅଲଗା ଅଲଗା। ଆମେ ନୀତିଟାକୁ ସବୁ ଜାଗାରେ ପକେଇ ପାରିବାନି, ଏଇ କଥାରେ ପଡୁଛି। କାହାର ହୃଦୟରେ ଭାବନାଟା କଣ ସେଟା କେବଳ କୃଷ୍ଣଙ୍କୁ ଜାଣନ୍ତି। ଆମେ ଯଦି ନୀତିଟାକୁ ପକେଇଦବା ଦୋଷ ସବୁଆଡେ ବାହାରି ପଡ଼ିବ। ନୀତିଟା ଗୋଟେ କଣ କଣ କହିଲ, ଓଜନ କରନ୍ତି କଣ, ଏଟା କୁହନ୍ତି ନିକିତି, ହଁ ନିକିତି ଭଳିଆ ସମସ୍ତେ ମାପିବ ତୁମ ନୀତିରେ, କିନ୍ତୁ ହୃଦୟଟାକୁ କିଏ ଜାଣନ୍ତି, କୃଷ୍ଣ ଜାଣନ୍ତି, କି ସେଟା ସିଏ କେବଳ ଜାଣନ୍ତି। ଆଉ କେହି ଜଗତରେ ଭୁଲ ଠିକ କିଏ କେମିତି କଥା କହୁଛି, କିଏ କେମିତି ଖାଉଛି, କିଏ କେମିତି ଚାଲୁଛି, କିଏ କେମିତି ବ୍ୟବହାର କରୁଛି, ସମସ୍ତେ ନୀତିରେ ମାପୁଛନ୍ତି ନା ମଣିଷକୁ। ଆଉ ସେଥିପାଇଁ ଏମାନେ ମଣିଷ, ଏମାନେ ଅନ୍ତର୍ଯ୍ୟାମୀ ନୁହନ୍ତି। ଲୋକମାନେ ଓଡ଼ିଆ ରାଗିଗଲେ କଣ, ତୁ କଣ ଅନ୍ତର୍ଯ୍ୟାମୀ ହେଇଛୁ କି, ଭିତର କଥାରେ ତୁ ଜାଣିଛୁ, ଲୋକର ବୁଦ୍ଧି ଅଛି ସେ ସବୁବେଳେ ତରାଜୁରେ ମାପୁଛି, ଗୋଟେ ଲୋକର କେମିତି ଖାଇଲା, କେମିତି କଥା କହିଲା, କେମିତି କାହାକୁ ସାହାଯ୍ୟ କରୁଛି, ସେଇଥିରେ ଲୋକଟାକୁ ବିଚାର କରୁଛି ନା। ଆଉ ତା ଅନ୍ତର୍ଭାବଟାକୁ କିଏ ଜାଣିଛନ୍ତି, ଅନ୍ତର୍ଯ୍ୟାମୀ କୃଷ୍ଣ ଜାଣିଛି, ସେଥିପାଇଁ ତା ଭାବଗ୍ରାହୀ ବୋଲି କୁହାଯାଏ। ଜଗତର କଣ ଠିକ ଭୁଲ ଆକୁ ବିଚାର କରିବାକୁ ଯିବା, ସମସ୍ତେ ମାର ଦୋଷ ଲାଗିଯିବ ସମସ୍ତଙ୍କର, ଏଇ ବାବାଜୀମାନଙ୍କୁ ଦୋଷ ଲଗାନ୍ତିନି ସାଧୁମାନଙ୍କୁ। ଏ ଗୁରୁଦେବଙ୍କ କଥା କଣ ଗୋଟେ ମୁଁ କହୁଥିଲି, ହଁ ସେ କଥା କହୁଥିଲି ବା, ସେ ଗୁରୁଦେବ ସେ କିଛି କହନ୍ତି କିଛି କହିବେ, ବହୁତ କେସ୍ ଗୁରୁଦେବ ନିରବ ରୁହନ୍ତି କିଛି କୁହନ୍ତିନି, ପଚାରିଲେ କିଛି କହିବେନି, କହି ନା କାହିଁକି ତାଙ୍କର ସବୁବେଳେ ଦେଖନ୍ତି ଗୁରୁ କୃଷ୍ଣଙ୍କର ସେବାଟା ଏଟା ହଉଛି ପ୍ରଥମ, ତାପରେ ଭୁଲ ଠିକ। ଏଇ ଏଇ କଥାରେ ଆମେ ଇନ୍ଦ୍ରଙ୍କର ଯୋଉ ଅନ୍ତର ଯୋଉ ମନୋଭାବଟାକୁ କୃଷ୍ଣ ଜାଣନ୍ତି। ଜଣେ ଦୋଷ କରୁଛି ନା, ବହୁତ ଜଣ ବହୁତ ବହୁତ ବ୍ୟକ୍ତି ଜ୍ଞାତର ଦୋଷ କରନ୍ତି, ବହୁତ ବ୍ୟକ୍ତି ଅଜ୍ଞାତର ଦୋଷ କରନ୍ତି, ବହୁତ ବ୍ୟକ୍ତି ସ୍ୱଭାବବଶତଃ ସଂସ୍କାରବଶତଃ ସଙ୍ଗବଶତଃ କରନ୍ତି କରନ୍ତି ନା, କିନ୍ତୁ ଭଗବାନ ଜାଣନ୍ତି। ଯେମିତି ମନ୍ଦୋଦର ଉଦାହରଣ ଦିଆହେଲା, ଭଗବାନ ଜାଣନ୍ତି ମନ୍ଦୋଦରର ଭାବ କ'ଣ, ଭଗବାନ ଜାଣନ୍ତି ପିତାମହ ଭୀଷ୍ମଙ୍କର ଭାବ କ'ଣ। ନୀତିଟାକୁ ସବୁବେଳେ ପକେଇ ହବନି, ଏ କର୍ଣ୍ଣ ତ ନୀତି ଧରିକି ଆଜି ଅବସ୍ଥା ହେଲା, କୁନ୍ତି ପୁତ୍ର ହେଇକି ବି ଆଜି ଭଗବାନଙ୍କ ପକ୍ଷକୁ ଆସିପାରିଲାନି, ନୀତିଟାକୁ ଧରିଲା। ମୁଁ ଅସହାୟ ବେଳେ ମଧ୍ୟ ସେ ସାହାଯ୍ୟ କରୁଛନ୍ତି, ଆଉ ମୁଁ କେବେ ଛାଡ଼ିପାରିବି, ଭଗବାନ କହିଲେ ବି ଛାଡ଼ିଲେନି, ମା କହିଲେ ବି ଛାଡ଼ିଲେନି, ନୀତି ନୀତି ହେଇଗଲେ ନୀତିଟାକୁ ତୁମେ ପ୍ରବଳ ବୋଲି ଧରିବ, ତାହେଲେ ସର୍ବଧର୍ମମାନ ପରିତେଜରେ କଟିଗଲା। ଭଗବାନ କହୁଛନ୍ତି ସବୁ ଧର୍ମ ଛାଡ଼ିବା ପାଇଁ, ତା ଭିତରେ ନୀତି ଧର୍ମଟା ରହିଲାନି କି, ବେଦ ଧର୍ମଟାକୁ କଟା, ଯେତେବେଳେ ବେଦ ଧର୍ମଟାକୁ କାଟି ଦିଆହଉଛି, ନୀତିଟାକୁ ଧରୁଛନ୍ତି ବୋଲି କୃଷ୍ଣଙ୍କୁ କେହି ଭଲ ପାଉନାହାନ୍ତି ନା। ଆଉ ସେନେ କୃଷ୍ଣ କହିଲେ ତତ୍ତ୍ୱତଃ ଯୋମାଂ ଏବଂ ଯୋ ବେଦି ତତ୍ତ୍ୱତଃ, କାରଣ ମୋର ଜନ୍ମକର୍ମ ହଉଛି ଦିବ୍ୟ, ନୀତି ତୁମେ ଦେଖନି, ନୀତି ଦେଖିଲେ ଅଡ଼ୁଆ ପଡିବ। ନୀତି ନୀତି ଦେଖାଯିବ, ଭଗବାନ ସବୁଠୁ ଭଲ ପାଉଥିଲେ ବ୍ରଜବାସୀ ମାନେ, କିନ୍ତୁ ବ୍ରଜରେ ରହିଲେ 10 ବର୍ଷ, କନ୍ଦି ହେଲେ ତାଙ୍କୁ 100 ବର୍ଷ, କଣ ନୀତି ତୁମେ କୃଷ୍ଣଙ୍କ ଉପରେ ପକେଇବ? ନୀତି କିଛି ନୀତି ଭକ୍ତି ଯୁଗରେ ମାନେ ତଥାକଥ ନୀତି କିଛି ପକେଇ ପାରିବନି, ସବୁ ଗୋଟେ କଣ୍ଟ୍ରାଡିକ୍ଟରୀ ଆସିବ। ଏ ରୁକ୍ମିଣୀ ହରଣ ହେଲା, ନୀତି ପକେଇବ ତ ରୁକ୍ମିଣୀ କ'ଣ କୃଷ୍ଣ ହରଣ କଲେ ନା, ଆଉ ଲୋକ ନୀତି ପକେଇଲେ କ'ଣ କହିବେ, ଭଗବାନ ଏହା କରୁଛନ୍ତି ଆଉ, ଭଗବାନ ଏହା କଲେ ଆଉ ସେ ଯାଇକି ଭଗବାନ କୀର୍ତ୍ତନକୁ ନେଇଗଲେ ଆମେ ଭାଇ ପାଇଲୁ କ'ଣଟା ହେଲା, ଲୋକ ଏହା କହୁଛୁ ନା ନାହିଁ, ନୀତି ପକଉଛନ୍ତି ନା ଆଉ, ଭଗବାନ ଏମିତି କରୁଛନ୍ତି ଆଉ, ତାଙ୍କ ତାଙ୍କ ଦୁଇ ଚିଠି ଲେଖିଲେ ଯାର ଗଲେ ତାଙ୍କୁ ଧରିକି ଆଇଲେ, ଆମେ ସେମିତି କରୁଛୁ ଆଉ, ଆମେ ଆମେ କ'ଣ ହେଲା, ଲୋକ ଗୋପୀମାନଙ୍କ କଥା କହିବେନି, ନୀତିଟା ପକଉଛନ୍ତି ନା ନାଇଁ, ଜନ୍ମ କର୍ମାଞ୍ଚ ଦିବ୍ୟମ ସେଥିପାଇଁ କରିବୁ, ଭଗବାନ ପାଖରେ କୌଣସି ନୀତି ନିୟମ ଜଗତର ସମସ୍ତ ବିଧି ନିଷେଧର ଉପରେ ଭକ୍ତି, ଆଉ ଅନ୍ତର୍ଯ୍ୟାମୀ ସେ ଅଛନ୍ତି ଅନ୍ତର ଭାବଟାକୁ ଜାଣନ୍ତି, ଆମେ କଣ ବେଶୀ ଡିଷ୍ଟର୍ବ କାହିଁକି କୁହନ୍ତି ଭକ୍ତ, ବିଶେଷ କରି ସାଧୁମାନଙ୍କର ଗୋଟେ ମନର ଭାବନାଟା ବେଶୀ ଡିଷ୍ଟର୍ବ ହୋଇଯାଏ, କାହିଁକି ଯେହେତୁ ସେମାନେ ସଂସାର ଭିତରେ ପ୍ରବେଶ କରିନାହାନ୍ତି ଆଉ ସହିବା ଶକ୍ତିରେ ତାଙ୍କର କମ୍, ସଂସାର ଯିଏ ପଶିଲା ସିଏ ଚାପି ହେଇଯିବ ନା, ନ ସହିଲେ ତ ବାଟ ନାହିଁ, ଆଉ ସଂସାର ଯିଏ ନ ଶୋଇପାରେ ସେ ଘରୁ ବାହାରିବ, ନ ଶୋଇପାରିଲେ ତୁମେ କ'ଣ ରହିପାରିବ ସଂସାର ଭିତରେ, ବହୁତ ଶୋଇବା ଡେଲି ତୁମେ କିଛି କିଛି ଶୁଣିବ, ହେ କି ଶାଢ଼ୀ ଶାଢ଼ୀ ଦେଇଥିବ କାବା ଘରକୁ ସିଏ ଦୀପଦ କରିବ, ଏଇ ଗୋଟେ ଶାଢ଼ୀ ଆମର ଗୋଟେ ପୁଅ ବାହାର ହେଲା ଖଣ୍ଡେ ଶାଢ଼ୀ ଫୁଟେଇ ଦେଇଛି, ତାକୁ ନେଇକି ଘରେ ଲାଗିବେ ଯେ ସେ ବୋଉଟା ଥିବ ସିଏ କହିବ ଏ ମୋ ବାପ ଘରକୁ ଦେଲେନି, ଏହା ଡେଲି ସିଏ ଶୋଉଛନ୍ତି, ସାଧୁର କ'ଣ, ସାଧୁର କିଛି ଗୋଟେ ଫ୍ରି ଲାଇଫ ନା, ତାପରେ ଟିକେ କିଛି ଗୋଟେ ହେଇଗଲା ମାନେ ସେ ଛାଟପିଟି ହବ, ଅଣ୍ଡିଆ ବଳଦ ବୁଲିକି ଖାଉଛି ତା କାନ୍ଧରେ ଜୁଆଳି ପକେଇଦେବ, ଏ ନୃସିଂହ ଯେମିତି ହଉଥିଲା ଚାରି ଗୋଡ଼ ଟେକିଦେବ, ସେଭଳିଆ ବାବୁଜୀ ବାବୁଜୀ ମାନେ ସେୟା, ସେ ଟିକେ କିଏ କ'ଣ କହିଦେଲା ମାନେ ସେ ପୁରା ଦେଇ ପଡ଼ି, ସଂସାର କରୁନାହାନ୍ତି ଏତେ ଲୋଡ୍ ନେଇନାହାନ୍ତି ନା, ଏଟା ସାଧୁମାନଙ୍କ ଜୀବନରେ ବହୁତ ଆସେ, କଥା ଶୋଇବା କଥା ଟାଣ କହିବେ କିନ୍ତୁ କଥା ଟାଣ ଶୋଇପାରିବେନି, ଟାଣ କଥାଟା କହିଦେବେ କିନ୍ତୁ ଟାଣ କଥା ଶୋଇବେନି, ସାଧାରଣ ଜୀବନଟା ସେମାନେ ସବୁବେଳେ ଗୋଟେ ଜିନିଷକୁ ବିଚାର ବି କରିବା ଦରକାର, ସାଧୁ ସମାଜ ଗୋଟେ ବିଚାର କରିବା ଦରକାର, କେଉଁ କଥାରେ ମୁଁ କହୁଥିଲି ଟି ପଳେଇଲି, ଏ ଯେଉଁ କିଏ କ'ଣ କହୁଛି ସେଥିରେ ଆମର କେତେ ମାନସିକ ନୀତି, ଏଇ ନୀତିଟା ଏଇ ଟାଇମ୍ ଧର ଦରକାର, ଏଇ ଟାଇମ୍ ଧର ଦରକାର, ଯେଉଁ କିଏ କେତେ ପ୍ରକାର ଯେଉଁ କଥାଗୁଡ଼ା କହୁଛନ୍ତି, ବିଭିନ୍ନ କଥାଗୁଡ଼ା କ'ଣ ଆମକୁ ଶୁଣିବାକୁ ସବୁ ପଡ଼େ, କିନ୍ତୁ ଆମର ଯେଉଁ ସମ୍ପର୍କଟା ରହିଛି, ଆମର ଯେଉଁ ସମ୍ବନ୍ଧଟା ରହିଛି, ମୁଁ ଗୋଟେ ଭଲ ପଏଣ୍ଟ କହୁଥିଲି ପଡ଼େ, ମୁଁ ହଁ ଆନ୍ତରିକ ଭାବ, ଏଇ ଆନ୍ତରିକ ଭାବ କିଏ ଆମକୁ କେତେ ପ୍ରକାର କଥା କହିବ, ଗୋଟେ ତ କହୁଛନ୍ତି ସାଧୁ ଶୋଇବାର ନଶରେ ସାଧୁ କେମିତି, ବହୁତ ଲୋକ ବହୁତ ପ୍ରକାର କଥା କହିବେ, କହିବେନି ବୋଲି ତ ମାନ ଭାବନି, ବହୁତ ଲୋକ ବହୁତ ପ୍ରକାର କଥା କହେ, ମୁଁ ଗୋଟେ ଲେଟର ପଢ଼ୁଥିଲି ପ୍ରଭୁପାଦଙ୍କୁ କେତେ ତାଙ୍କ ଗୁରୁ ଭାଇଙ୍କୁ କେତେ ସୁନ୍ଦର ଭାବରେ ସବୁ ଲେଖୁଛନ୍ତି, ସବୁ ତାଙ୍କର ଭଲ ରିଲେସନସିପ୍, ତଥାପି ପ୍ରଭୁପାଦଙ୍କ ଉପରେ ସେ କ୍ରିଟିସିଜମ୍ ଦେଇଦେଇଛନ୍ତି, ପ୍ରଭୁପାଦ ଏତେ ଡିଷ୍ଟର୍ବ ହେଉଛନ୍ତି, ପ୍ରଭୁପାଦ କହିଲେ ମୁଁ କେବେ ଆପଣଙ୍କୁ ଏମିତି କଥାବାର୍ତ୍ତା କରେନି, ମୁଁ କେବେ ବି ଲେଖିନି, ଯଦି ମୁଁ ତୁମେ ଭାବୁଛ ମୁଁ ତୁମକୁ କିଛି ଏଇଟା କହିଛି ବୋଲି ମୋତେ ସେ ଲେଟର ଫରୱାର୍ଡ଼ କର, 70 ବର୍ଷ ବୟସରେ ଏତେ ବଡ଼ ମିଶନ କରୁଛନ୍ତି, ସେ ଯେଉଁ ଜଣଙ୍କୁ ବିଶ୍ୱାସ କରିକି ଏତେ ବଡ଼ ସେ ବିଶ୍ୱାସ କରୁଛନ୍ତି, ତାଙ୍କୁ ସବୁବେଳେ ସବୁ ଜିନିଷ ଜଣାଉଛନ୍ତି ତାଙ୍କର ଗୁରୁ ଭାଇ, ପୁଣି ସିଏ ବି ତାଙ୍କ ନାଁରେ କ୍ରିଟିସିଜମ୍ କରିଥିଲେ, ତୁମେ ବହୁତ ଡିଷ୍ଟର୍ବ ହେଇଗଲେ, ମୁଁ କେବେ ଆଶା କରୁନଥିଲି ଯେ ଆପଣ ମୋତେ ଏଇ ଜିନିଷ କହିବେ ବୋଲି, ହେଲେ ଜଗତ ଜୀବନରେ ବହୁତ ଲୋକ ବହୁତ କିଛି କଥା କହିବେ, ତୁମେ ଯାହା କଥିକି ଯାଅ ସେ ଜଣ ସିଏ ଯାହାକୁ ଭଲ ପାଉଛନ୍ତି ତାଙ୍କ ବିଷୟରେ କହିବେ, ଯାହାକୁ ଭଲ ପାଉନି ତାଙ୍କ ବିରୁଦ୍ଧରେ କହିବେ, ଭକ୍ତ ସମାଜରେ ଏଇଟା ବି କ'ଣ, ସେ ଯାହାକୁ ଭଲ ପାଉଛନ୍ତି ସେ ପ୍ରଭୁ ଏମିତି ଅବଳିଆ, ସେ ଯାହାକୁ ଭଲ ପାଉନି ତା ବିରୁଦ୍ଧରେ କହିବେ, ଯାହାକୁ ଭଲ ପାଉଛନ୍ତି ତା ସପକ୍ଷରେ କହିବେ, ଏଇଟା ଜଗତର ଗୋଟେ ମାନେ ଗୋଟେ କମନ୍ ରୁଲ୍ ଏଇଟା ଚାଲିଥିବ, ଏଇଟା ଭଜନ କାରଣ ସେ ଭଲ ପାଉଛନ୍ତି ଜଣଙ୍କୁ ତା ବିଷୟରେ କହିବ, ହଁ ଏଇଟା ଭଲ, ତୁମେ ଯାହାକୁ ଭଲ ପାଉଛ କୁହ, କାହା ବିରୁଦ୍ଧରେ କିଛି କୁହନି, ବିଷ ରହିପାରିବେନି, ଯେହେତୁ ପ୍ରାକୃତ ଗୁଣ ରହିଛି ସେ ଦୁଇଟା, ପ୍ରାକୃତ ଗୁଣର ଲକ୍ଷଣ ହେଲା ସେ କେବଳ ପ୍ରଶଂସା କରି ରହିପାରିବେନି, କ'ଣ କରିବ ନିନ୍ଦା କରିବ, କାହା ପାଇଁ ନିନ୍ଦା ଜିନିଷଟା ଯୋଉଠି ଯିଏ କରୁଛି ମାନେ ତା କତିରେ ଅପ୍ରାକୃତ ଗୁଣ ନାହିଁ, ସେଦିନ ଅନ୍ୟକୁ ନିନ୍ଦା କରୁଛି ମାନେ ତା ହୃଦୟରେ ନିନ୍ଦାର ବୃତ୍ତି ରହିଛି, ଅପ୍ରାକୃତ ଗୁଣ କେମିତି ଅଧିକାରୀ ହେଲା, ସେ ଜଣେ ସାଧୁକୁ ପ୍ରଶଂସା କରି ଆଉ ଜଣେ ସାଧୁଙ୍କୁ ନିନ୍ଦା କରିବେ କି, ଯିଏ ଭଲ ପାଇବ ତାର ଭଲ ପାଇବା ବୃତ୍ତିରେ ତାର ରହିଛି ନା, ସେ ଯାହାକୁ ଭଲ ପାଉଛି ସେ ତାପରେ ଯେଉଁ ସତୀ ନାରୀ ତାର ସ୍ୱାମୀକୁ ଭଲ ପାଉଛି ବାସ ସହିଲା, ସେ ପରପୁରୁଷ କଥା କାହିଁକି ସେ ଆଉ ଇଏ କରିବ, ନିନ୍ଦା କାହିଁକି କରିବ, ସେ ଏଇ କଥାରେ ପଡ଼ିଛି, ସାଧୁ ଜୀବନରେ ବହୁତ ନିନ୍ଦା ପ୍ରଶଂସା ଗୁଡ଼ାକ ଆସିବ, କେବଳ ଗୋଟିଏ ଜିନିଷରେ ଏଇଟା ତରି ହୁଏ, ଯଦି ଆମେ କେବଳ ଭଗବାନଙ୍କର ସେବା, ଗୁରୁ ବୈଷ୍ଣବଙ୍କର ସେବା ରଖିଥିବ, ତାହେଲେ ସେବା ଦ୍ୱାରା ତାକୁ ଯେଉଁ ସୁଖ ମିଳିବ ସେଇଟାକୁ ସେ ମାଇଣ୍ଡଟାକୁ ବାଲାନ୍ସ କରିବ, ନହେଲେ କରିପାରିବନି, ହାରିଯିବ। ସାଧୁ କାମ ଦ୍ୱାରା ଯେତେ ପୀଡ଼ିତ ହେଇକି ପରାସ୍ତ ହୁଏ ନା, ସାଧୁ ଏଇ ପଏଣ୍ଟରେ ପରାସ୍ତ ହେଇଯାଏ। ସବୁ ସାଧୁ ଯେ କେବଳ ମାନେ ଏମିତି ଗୋଟେ ଡିଷ୍ଟର୍ବ ମାଇଣ୍ଡରେ ବା କାମ ପୀଡ଼ାରେ କାମକୁ କାମନାକୁ ଦମନ କରିପାରିଲେଣି ସେମାନେ ପଳେଇଗଲେ, ସେମିତି ନୁହେଁ, ମେଜରିଟି ଏଥିରେ ପରାସ୍ତ ହେଇଯାଏ। କାହିଁକି ସେମାନେ ଭାବିଥିଲେ ଆମକୁ କେବଳ ସବୁବେଳେ ପ୍ରଶଂସା ମିଳେ, ଏଇଟା ହବନି, ଆଉ ତାଙ୍କୁ ବେଶୀ ଦୁଃଖ ଲାଗେ କାହିଁକି ସାଧୁ ଜୀବନରେ, ଆମେ ଏତେ କଲା ପରେ ଆମକୁ ଲୋକ କହିଲେ, ପଚାରୁନାହାନ୍ତି, କହିଲେ ଏଇଟା କମନ୍ ଜିନିଷ କହିବେ, କେବଳ ତୁମେ ଗୋଟିଏ ଜିନିଷରେ ବାଲାନ୍ସ କରିପାରିବ। ଯଦି ତୁମର ଗୁରୁ ବୈଷ୍ଣବର ପୂର୍ଣ୍ଣ ବିଶ୍ୱାସ ଅଛି, ତାଙ୍କର ବାକ୍ୟ ଉପରେ ବିଶ୍ୱାସ ଅଛି, ତାଙ୍କ ସେବା ତୁମେ କରିବ, ତୁମ ପାଇଁ ସବୁବେଳେ ଆରେଞ୍ଜମେଣ୍ଟ ରହିବ, ସେ କହି ସିଏ କହିବା ଲୋକ ରହିବେ ସବୁବେଳେ। ଆଉ ସାଧୁମାନଙ୍କର ଲାଇଫରେ ଡିଫିଟ, ମୋର ଯେତିକି ଧାରଣା ଅଛି, ଆଉ ମୁଁ ଯେତିକି ଗୁରୁ ବୈଷ୍ଣବଙ୍କ ଦ୍ୱାରା ଗୁରୁଦେବଙ୍କ ଦ୍ୱାରା ଜାଣୁଛି, 90% ଡିଫିଟ ଏଥିରେ ହେଇଯାଏ। କାମନାଟା ତୁମର ବୟସ ହିସାବରେ ଆସୁଛି, ବା ନିଜର ଏତେ ଜଣ ଭଗବାନଙ୍କୁ ସେବା କରୁଛି, ପୂଜା କରୁଛି, ବୟସ ଆସିଲା ପରେ ବାଧ୍ୟମାନ ବି ମଦ ଭକ୍ତ ଭଗବାନ କହୁଛନ୍ତି, ସେ ଯେପର୍ଯ୍ୟନ୍ତ କାମନା ସହିତ ସଂଗ୍ରାମ କରୁଛି ସେପର୍ଯ୍ୟନ୍ତ ସେ ମୋର ଭକ୍ତ, ସେ ହାରିନି, ହାରିକି ତାହେଲେ ଛାଡ଼ି ଦେଇଗଲେ ସିଏ ପରାସ୍ତ ହେଇଗଲା। ଯୁଦ୍ଧ ଯେତେବେଳେ ଚାଲିଛି, ଯୁଦ୍ଧ ଫିଲ୍ଡରୁ ଜଣେ ପରିଗଲା ପରେ ତାକୁ କ'ଣ କୁହାଯିବ, ପରାଜୟ। ଆମେ ତ ପରାଜୟ ହେଇନି, ଜପ କରୁଛି, ଭଜନ କରୁଛି, ତା ଦେହରେ ଚାଲିଛି ଯୁଦ୍ଧ। ମଦଭକ୍ତ ଜିତେନ୍ଦ୍ରିୟ ଭଗବାନ କହୁଛନ୍ତି ଏକାଦଶ ସ୍କନ୍ଧରେ, ମଧ୍ୟମାନ ବି ମଦଭକ୍ତ ମଦଭକ୍ତ ଜିତେନ୍ଦ୍ରିୟ ପ୍ରାୟ ପ୍ରଗଲ୍ଭୟା ଭକ୍ତ୍ୟା, ଭଗବାନ କହୁଛନ୍ତି ମୋ ଭକ୍ତି ଏତେ ବଳବାନ, ଦିନେ ନା ଦିନେ ତାକୁ ସପୋର୍ଟ କରି ତାକୁ ପରାସ୍ତ କରିଦେବ। ସେଇଟା ବଡ଼ ଜିନିଷ ନା, ବଡ଼ ଜିନିଷ ହେଉଛି ଏଇଟା, ୟା ଦ୍ୱାରା ପରାସ୍ତ ସମସ୍ତେ ହେଇଯାନ୍ତି, ଶୋଇପାରିବେନି, ସମସ୍ତେ ଶୋଇପାରିବେନି, ଯାହାକୁ ଯାହା ଉପରେ ଗୁରୁ ବୈଷ୍ଣବର ଦୟା ଅଛି, ନିଷ୍କପଟି ସେବା କରୁଛି, ସେ ଶୋଇପାରିବେ ନା, ତୁମେ ଶୋଇପାରିବେନି। ଆମେ ତ ଆମ ଲାଇଫରେ ଦେଖୁଛୁ ଆଉ, କେବଳ ସେବାଟାକୁ ଧରୁଛୁ ବୋଲି ବଞ୍ଚିବ, ଜଣେ ତୁମେ ଶୋଇପାରିବେନି, ଯେଭଳି ପ୍ରକାର ଷ୍ଟେଟମେଣ୍ଟ, ଯେଉଁ ଲେବୁଲ, ଯେକୌଣସି ଲୋକ ଯେକୌଣସି ପ୍ରକାର କଥା କହିଦେବି ତୁମକୁ, ଯେଉଁମାନେ ଯେଉଁମାନଙ୍କର କିଛି ନଥିଲେ ବି ସାମାଜିକ ସ୍ତରରେ, ଯୋଗ୍ୟତା ନଥିଲେ ସେ ତୁମକୁ କହିବେ, କାଶି ତିଲକ ମହାରାଜ ବୈଷ୍ଣବ ହେଇଛନ୍ତି, ସେ ତୁମ ଉପରେ ଯେକୌଣସି କ୍ରିଟିସିଜମ୍ ଦେଇପାରିବେ, ତାକୁ ତ ଶୋଇବାକୁ ପଡ଼ିବ, ଦୁଃଖ ଲାଗିବ, କିନ୍ତୁ ତୁମର ଯେଉଁ ଭଗବାନଙ୍କ ସେବା ସୁଖ ମିଳୁଛି, ଭଗବାନ ତୁମକୁ ଏମିତି ଆନନ୍ଦ ଦେଇଦେବେ, ଗୁରୁ ବୈଷ୍ଣବ ଏମିତି ଆନନ୍ଦ ଦେଇଦେବେ, ସେ କଥା ଗୁଡ଼ାକ ଆଉ କେୟାର ମିଳିବନି, ଆଉ ସେମିତି ପୁଣି ସଙ୍ଗୀ ଚାଲିଆସିବ, ସେ ମଣିଷ ଗୁଡ଼ା ମୁଣ୍ଡରେ ବସିବନି। ଆଉ ଯଦି ତୁମେ ନିଷ୍କପଟ ସେବା କରୁନ, କେବଳ ସେଇ ଜିନିଷଟା ଖାଲି ମୁଣ୍ଡରେ ବସିବ, ତାର ତୁମକୁ ହୋପ୍ଲେସ୍ ଲାଗିବ, କାରଣ ସବୁଆଡ଼େ ତୁମେ ଜଗତରେ ଯୁଆଡ଼େ ଯିବ ସେଭଳି ଟାଇପ୍ର ଲୋକ ଅଛନ୍ତି, ତୁମକୁ କିଛି କହିବେ, ସେଇଟାକୁ ତୁମେ ଡାଇଜେଷ୍ଟ କରିପାରିବନି। ସାଧୁଙ୍କ ଜୀବନରେ ପ୍ରାୟ ପରାସ୍ତର କାରଣ ଏଇଟା, ଏ ଦ୍ୱାରା ପରାସ୍ତ ହେଇ, କିନ୍ତୁ ତାଙ୍କୁ ଗୋଟିଏ ଜିନିଷ ପ୍ରିପେୟାର କରିବାକୁ ପଡ଼ିବ, ପୁରା ଫୁଲ୍ ଦମ୍ରେ ସେ ଯଦି ଠିକ୍ ଭଗବାନଙ୍କର ସେବା କରୁଛନ୍ତି, ତାଙ୍କର ପାରୁ ପର୍ଯ୍ୟନ୍ତ ସେବା କରୁଛନ୍ତି, ତାଙ୍କ ଯେତିକି ପାରୁଛନ୍ତି, ତାଙ୍କ ଗୁରୁ ବୈଷ୍ଣବଙ୍କ ନୀତି ପାଳନ କରି ସେ ଭଜନ କରୁଛନ୍ତି, ତାଙ୍କର ଅନ୍ତର କଥାଟାକୁ କିଏ ଜାଣୁଛନ୍ତି, ଭଗବାନ ଜାଣୁଛନ୍ତି, ପ୍ରଭୁ ଜାଣନ୍ତି ମୁଁ କ'ଣ କରିଛି, ମୋତେ କହିବାର କ'ଣ, ତାଙ୍କ କହିବା କଥାରେ ମୁଁ ଗୁରୁଦେବ ସେ କହୁଛି, ତୁମେ କ'ଣ ତାଙ୍କ ପାଇଁ ଆସିଥିଲ କି, ତୁମେ ଏଠି ଡକ୍ଟର କଥା ଶୁଣିବ ନା ପେସେଣ୍ଟ କଥା ଶୁଣିବ, ପେସେଣ୍ଟକୁ ମୁଁ ପେସେଣ୍ଟ ପାଇଁ ଆସିଛି, ଯେ ଇସ୍କନକୁ ଆସିଛି ସେ କାହାକୁ ଦେଖିକି ଆସିଛି, ପ୍ରଭୁବାଦଙ୍କୁ ଦେଖିକି ନା, ମହାମନ୍ତ୍ରକୁ, ମହାପ୍ରଭୁଙ୍କୁ ଦେଖିକି, ତୁମେ ତାଙ୍କୁ ଦେଖିକି ବଞ୍ଚିବାକୁ ପଡ଼ିବ ନା, ଆଉ କିଏ କ'ଣ କହିଲା, କେଉଁଠି କ'ଣ ହେଲା, ଏଇଟା ବଡ଼ ଜିନିଷ ନାହିଁ, ମୁଁ ଥିଓରିଟିକାଲ କୌଣସି ଜିନିଷ କହୁନି, ମୁଁ ଯାହା କହୁଛି ପ୍ରାକ୍ଟିକାଲ ଜିନିଷ କହୁଛି, ଆମେମାନେ ବହୁତ ଚ୍ୟାଲେଞ୍ଜରେ ଆମେ ଲାଇଫ କାଟୁଛୁ, କିନ୍ତୁ ଆମେ କେବେ ହାରିବୁନୁ, ଆମର ଭରସା ଅଛି ପ୍ରଭୁପାଦଙ୍କ ଉପରେ, ସେ ଆମକୁ ଯେଉଁଠି ହେଲେ ସୁରକ୍ଷା ଦେବେ, କାହିଁକି ଆମେ ଆମର ଅଲ୍ଟରନେଟିଭ କିଛି ଆଉ କିଛି ଚାହୁଁନୁ, ଆମେ ଚାହୁଁଛୁ ଭଗବାନଙ୍କର ସେବା, ପ୍ରଭୁପାଦଙ୍କର, ଗୁରୁଙ୍କର, ଆଚାର୍ଯ୍ୟମାନେ କେମିତି ଆମ ଉପରେ ପ୍ରସନ୍ନ ହୁଅନ୍ତୁ, ସେ ବ୍ୟବସ୍ଥା କରୁଛନ୍ତି ଜୀବନରେ, ବ୍ୟବସ୍ଥା କରୁଛନ୍ତି, ଯେଉଁଠି ହେଲେ ତୁମକୁ ବଞ୍ଚେଇଦେବେ, ଆଉ ଭଜନ ତୁମେ କରିପାରିବ, ରହିପାରିବ। ଲାଇଫରେ ଯେ ଚ୍ୟାଲେଞ୍ଜ ନାହିଁ, ଆମକୁ କହିବେନି ଲୋକ ନାହିଁ, ଏ ଅନ୍ତର୍ବୃତ୍ତି କଥାରେ, ଇନ୍ଦ୍ରଙ୍କର କଥାର, ଇନ୍ଦ୍ରଙ୍କର ଅନ୍ତର୍ବୃତ୍ତିରେ ଭଗବାନ ଜାଣୁଛି, ତେବେ ଭଗବାନ ହସିବେ, କାରଣ ସେ ମହାଜନ ସହିତ କନ୍ସଲ୍ଟ କରି ଜାଣିଦେଲେ ନା ମୋତେ କ୍ଷମା ମାଗିବାକୁ ପଡ଼ିବ, ମୁଁ ବହୁତ ବଡ଼ ଅପରାଧ କରିଥିଲି, ସମସ୍ତେ ଇନ୍ଦ୍ରଙ୍କୁ ଗାଳିଦେଲେ କ'ଣ ହବ, ଭଗବାନ ଜାଣେ କ୍ଷମା କରିସାରିଲେ, ଅନ୍ତରର ବୃତ୍ତିଟାକୁ କେବଳ କୃଷ୍ଣ ଜାଣନ୍ତି। ଜଣେ ଭକ୍ତ ବହୁତ କିଛି ଶୁଣିବା, ସେ କେବଳ ଗୁରୁଙ୍କ କତୁରୁ କନ୍ଫର୍ମେସନ୍ ନେବା ଦରକାର, ଦୀକ୍ଷା ଗୁରୁ ଶିକ୍ଷା ଗୁରୁ କନଫର୍ମେସନ ନ ଦେବେ, କାରଣ ଜଣଙ୍କ ବୋଲି ବିଶ୍ୱାସ କରିବ ସେ ତାଙ୍କ ଉପରେ ଚାଲିବ। ଘରେ ଯେତେ ପ୍ରକାର ଡିଷ୍ଟର୍ବାନ୍ସ ହେଉଛି, ସ୍ତ୍ରୀ କାହାକୁ ନେଇକି ବଞ୍ଚୁଛି, ଶାଶୁ ଶ୍ୱଶୁର ଯାହା କହୁ ଯାହା କହୁ, ସେ ସ୍ୱାମୀ ଯଦି ତାକୁ ସପୋର୍ଟ କଲା ସେ ଆଉ ପୁଡ଼େଲା, ସେ କାହା କଥା ଶୁଣିବନି, ତାର ସେ ଠେଲି ପେଲିକି ସମୟ ଚାଲିବ। ଆଜି ସ୍ୱାମୀ ସାଙ୍ଗରେ ପଡ଼ୁନି, ସେ କେମିତି ଚାଲିବ? ତୁମର ଯଦି ଗୁରୁ ବୈଷ୍ଣବଙ୍କ ଉପରେ ବିଶ୍ୱାସ ନାହିଁ, ତାପରେ ତ ବଞ୍ଚିପାରିବ, ପରାସ୍ତ ହେଇଯିବ, ତ 90% ପରାସ୍ତ ନେଇପାଇଁ। ଆଉ ହଜାର ଅବଷ୍ଟାକିଲ, ହଜାର କଥା, ହଜାର ଜିନିଷ ଗୁଡ଼ା ଆସି ପହଞ୍ଚିବ ଆଉ, କିନ୍ତୁ ତୁମର ଅନ୍ତର୍ବୃତ୍ତିଟା କିଏ ଜାଣିଛନ୍ତି? ଭଗବାନ ଜାଣିଛନ୍ତି, ମୁଁ କ'ଣ କରୁଛି ସେ ଜାଣିଛନ୍ତି, ମୋର ମନୋଭାବଟା କ'ଣ ସେ ଜାଣିଛନ୍ତି। ବହୁତ କିଛି ଆମେ ସାଧୁ ଜୀବନରେ କିଛି ନ କରିଥିବା ଲୋକ କିଛି ଶୁଣିବାକୁ ପଡ଼େ, ତୁମ ଭିତରେ କୌଣସି ଲିକ୍ ନଥିବ ଲୋକ ତୁମକୁ କହିବେ, ସେଇଟା ଆମର କ'ଣ, ଆମକୁ ଭାବିବାକୁ ପଡ଼େ ଏଇଟା ମୋର ଶୋଧନ ପାଇଁ କୃଷ୍ଣ ମୋତେ ମୋର କର୍ମଫଳକୁ ଭୋଗଉଛନ୍ତି, ମୁଁ ଏଇଟା କିଛି କରିନି, କିନ୍ତୁ ମନାର ଆସି ଶୁଣିବାକୁ ପଡ଼ିବ। ତା ମାନେ ନୁହେଁ ଯେ ସେ ମୋତେ କହିଦେଲା ମୁଁ ଭଗବାନଙ୍କ ସେବାଟା ନାହିଁ, ସେଇଟା ନୁହେଁ, ଏଇଥିରେ ସବୁ ହାରିଯାଉଛନ୍ତି। ଆଉ କରିବିନି କୁହନ୍ତୁନି, ମଠ ଛାଡ଼ିବିନି କି ସେବା ବି କରିବିନି, ଏସବୁ ଏଇଥିପାଇଁ କାରଣ ସେମାନେ ବହୁତ ଫିଲୋସଫି ତୁମେ ଜାଣିପାର, ବହୁତ କିଛି ଜାଣିପାର, ତୁମେ ମ୍ୟାନେଜମେଣ୍ଟ ବିଷୟରେ କହିପାରୁଛ, ତୁମେ ବହୁତ କିଛି କହିପାରୁଛ, ସମସ୍ତେ କହିଦେବେ ଏଇଟା ଭୁଲ, ଏଇଟା ଠିକ, ଏମିତି କରିବା ଦରକାର, ଏମିତି ମ୍ୟାନେଜ କରିବା ଦରକାର, ଆସବ ତୁମେ ବସିଯାଅ ସେଇଠି, ଯିଏ କହୁଛି ଭୁଲ ଠିକ ତାକୁ ବସେଇ ଦିଅ ସେ ଆସନରେ, ତୁମେ ଚଳାଅ ବର୍ତ୍ତମାନ, ଭଗବାନଙ୍କୁ ଚଳାଅ, ଭକ୍ତଙ୍କୁ ଚଳାଅ, ପୁଣି ଦେଖ ତା ପଛରେ ସେମିତି ଲୋକ କହିବେ ଏଇଟା ଏମିତି କରେକ୍ସନ ହେବା ଦରକାର, ଏଇଟା ଏମିତି ହେବା ଦରକାର, ଜଗତର ହଉଛି ଏଇଆ। ତେଣୁ ଜଣେ ଭକ୍ତ ସବୁବେଳେ ମାନସିକ ସ୍ଥିତିରେ ପ୍ରସ୍ତୁତ ହେଇକି ରହିବା ଦରକାର, ମୋର ଅନ୍ତରଟା କ'ଣ ଅଛି, ଏଇଟା ହେଉଛି ଇମ୍ପୋର୍ଟାଣ୍ଟ, ମୋର ଅନ୍ତର୍ଭାବ କ'ଣ ଅଛି, ମୁଁ କେଉଁ ଭାବନାରେ ବଞ୍ଚୁଛି, ମୋର ଭାବନା ହେଉଛି ମୁଁ ଗୁରୁକୃଷ୍ଣଙ୍କୁ ସେବା କରିବି, ଜୀବନଟା କଟେଇବି, ସେ ମୋତେ ରଖିଲେ ରଖି ମାରିଲେ ମାରିବି। ଜଣେ ଏଇ ଭାବଟାକୁ ଯଦି ରଖିଛି ତାର ଆଉ ଅଲଗା କିଛି ଭାବ ନାହିଁ, ତାକୁ ହିଁ ସିଏ ହିଁ କେବଳ ବଞ୍ଚିବ, ଆଉ ସବୁ ପରାସ୍ତ ହେଇଯିବେ। ଆମେ ସମ୍ମାନ ନବା, ମାନ ନବା, ବାଧା ହେଲା, ଏଇଟା ହେଲା, ଆମକୁ ଏମିତି କରାହେଲାନି, ସିଏ ସବୁ ଆକ୍ଚୁଆଲି ପ୍ରୋବ୍ଲେମ୍ ନାହିଁ, ସେଗୁଡ଼ା କିଛି ପ୍ରୋବ୍ଲେମ୍ ନାହିଁ, ପ୍ରୋବ୍ଲେମ୍ ହେଉଛି ଏଇଟା 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 ଯଦି ଆମ ହୃଦୟ ଭିତରେ ନ ରହିପାରିଲା, ଜଗତରେ ସେଇଟା ତ ଧର୍ମ ଏଇଟା ହବ, ତୁମେ ଯେଉଁଠୁ ରହିବେ ଲୋକ ତୁମକୁ କହିବେ, କେଉଁ ମଠକୁ ତୁମେ ଯାଇ ପଚାରିଲ ଦେଖିବା, କେଉଁ ଆଶ୍ରମକୁ ଯାଅ ବା କେଉଁ ଗୋଟେ ମନ୍ଦିରକୁ ଯାଅ, ସେ ବାହାର ମନ୍ଦିରକୁ ତୁମେ ଯାଉନା ଦେଖିବା, ତାଙ୍କ ଭିତରେ ସବୁ ଏକ ଅଛି, ପୁରୀ ମନ୍ଦିରରେ ଏକ ଅଛି ନା କେଉଁ ମନ୍ଦିର, ଯେଉଁ ମନ୍ଦିରକୁ ତୁମେ ଯାଅ, ତାଙ୍କ ଭିତରେ ପୁଣି ଭାଗବାବ ଅଛନ୍ତି ନା ନାହିଁ, ଏ ସାଙ୍ଗରେ ତାର ପଡ଼ୁନ, ତା ସାଙ୍ଗରେ ଆରେ ତିନି ଟାଇପ୍ର ଲୋକ ରହୁଛନ୍ତି ନା, କିନ୍ତୁ ସବୁବେଳେ ଗୋଟିଏ ଜିନିଷକୁ ଭକ୍ତ ଜୀବନ, ଭକ୍ତି ଜୀବନ ଆମକୁ ମନେ ରଖିବାକୁ ପଡ଼ିବ, ଗୋଟିଏ ଜିନିଷ, ମୋର ଆନ୍ତରିକ ଭାବନାଟା କ'ଣ, ସେଇଟାକୁ ଶୁଦ୍ଧ କରିବାକୁ ପଡ଼ିବ। ମୋର ହଜାର ଦୁର୍ବଳତା ଥାଇପାରେ, କିନ୍ତୁ ମୁଁ ଚାହୁଁଛି କେମିତି ଗୁରୁ ବୈଷ୍ଣବ ସେବା କରିକି ଜୀବନଟାକୁ କାଟିବି, ତା ତୁମ ବ୍ୟବସ୍ଥା ଅଛି। ଆଉ ବାହାର କଥା ଶୁଣନି, କିଏ କ'ଣ କହୁଛି, କିଏ କ'ଣ କମେଣ୍ଟ ଦେଲା, କିଏ କାହା ବିଷୟରେ କହିଲା, ତାକୁ ଶୁଣି ତୁମେ ଡିଷ୍ଟର୍ବ ହେଇଯିବ, କାଶ ସିଏ ଠିକ୍ ଭୁଲ କହିପାରିବେ, କିନ୍ତୁ ତୁମକୁ ଭକ୍ତି ଜୀବନ ବଞ୍ଚିପାରିବେନି। ତୁମକୁ ବଞ୍ଚିବାକୁ ହେଲେ ତୁମର ଭାବନାଟାକୁ ଶୁଦ୍ଧ ରଖିବାକୁ ପଡ଼ିବ। ଦୋଷ ଦୁର୍ବଳତାକୁ କୃଷ୍ଣ କ୍ଷମା କରିବେ, ଦେଖ ଇନ୍ଦ୍ର ଏତେ ବଡ଼ କାମ କରିଛନ୍ତି, ସାଙ୍ଗେ ସାଙ୍ଗେ ବ୍ରହ୍ମାଙ୍କୁ ଚାଲିଗଲେ, ବ୍ରହ୍ମାସୂତ୍ର ଦେଇଦେ, ବ୍ରହ୍ମା କହିଲେ ତୁମେ ଯାଅ କାହା ପାଖକୁ, ସୁରଭିଙ୍କ ପାଖକୁ ଯାଅ, ଗୋଲକ, ଗୋଲକରେ ପ୍ରାକୃତ ବ୍ରହ୍ମାଣ୍ଡରେ ଗୋଲକ ଅଛନ୍ତି, ଗୋଲକାତ୍ ଆବ୍ରଜାତ୍ କୃଷ୍ଣ ସୁରଭି ଶକ୍ର ଏବ ଚ, ସୁରଭିଙ୍କୁ ଧରିକି ଶକ୍ର ଇନ୍ଦ୍ର ଆସିଲେ ଗୋଲକରୁ, ଆସିକି ପହଞ୍ଚିଗଲେ କୃଷ୍ଣଙ୍କ ପାଖରେ। ବିବିକ୍ତ ଉପସଙ୍ଗମ୍ୟମ୍ ବ୍ରିଡ଼ିତ କୃତ ହେଲନମ୍ ପସ୍ପର୍ଶ ପାଦୟୋରେନମ୍ କିରଟିନାର୍କବ ଚ ସହ। ଇନ୍ଦ୍ର ଅବଜ୍ଞା ଜନିତ ଲଜ୍ଜାରେ ଲଜ୍ଜିତ ହୋଇ ନିର୍ଜନରେ କୃଷ୍ଣ ସମୀପ ଆଗମନ କରି ସୂର୍ଯ୍ୟତୁଲ୍ୟ ପ୍ରଦୀପ୍ତ ନିଜର କିରଟି ଦ୍ୱାରା କୃଷ୍ଣଙ୍କର ପାଦ ଯୁଗଳକୁ ସ୍ପର୍ଶ କରିବାକୁ ଲାଗିଲେ। ଏଇ ଗୋଟେ ଦିନ ବା କିଛି ଦିନ ପୂର୍ବରୁ କ'ଣ କରୁଥିଲେ, ବଜ୍ର ପକେଇବା ଲୋକ, କେତେ ବଡ଼ ଅପରାଧ ଏଇଟା କହିବାକୁ ଗଲେ, ଭକ୍ତ ଭଗବାନଙ୍କର ଅପରାଧ, କିନ୍ତୁ ଭଗବାନ କେତେ ଗୋଟେ ଜୀବକୁ ଯେ ଭଗବାନ ଶୋଧନ କରିଦେଇପାରିବେ ଶରଣାଗତ ହେଲେ, ଏ ତାଙ୍କ ପ୍ରମାଣ। ଆମେ ଯାହା କରୁଛେ କରୁଛେ, ଭଗବାନଙ୍କୁ ତ ମାଟ ପିଟା ପିଟି କରିନେ, ଆମେ ଯଦି ଯାହା କରିଛେ କରୁଛେ, ଭକ୍ତକୁ ତ ଯେମିତି ସେ ଇନ୍ଦ୍ର କରୁଥିଲା ସେ କରନି, ତଥାପି ଭଗବାନ ତୁମକୁ କ୍ଷମା ଦଉଛନ୍ତି। କୃଷ୍ଣ ଜାଣିଦେଲେ, ବିବିକ୍ତ ଇତି ହନ୍ତ ହନ୍ତ ସକ୍ରହତ ହତକସ୍ୟ ବ୍ରଜଗ୍ରହାରେ ମମ ଗୋବର୍ଦ୍ଧନ ପୃଷ୍ଣମ କିଦୃଶମ जर्जरीभूतम इति ही दिदृक्षया कदाचित प्रातरेक प्रातः एकाकीन एव कृष्णेन तत्र गमनम तत्रैव इंद्राणाम आगमन इति बुध्यते। तो भगवान निज लोक सब से टीका कत सुंदर कथा लिखुन चक्रवात आ केमती संभव भगवान कृष्ण तो कभी निर्जन रुहंती इंद्र जो आसते किए थे इंद्र जो प्रार्थना कर स्तुति कर सखा भी किए ना कई जानवे इंद्र भगवान कृष्ण भावुला इंद्र जो आखिफाखी अच्छे देख ला मैंने किए डर मो सका मैंने डरिक हावल हावल खाई ब्रजर कह आज एम गोटे लोक आसला से पुणी आरि मोड़े पड़ी जोशमाता पचार पुणी झड़ाझड़ी मत कर गाई पुछर मत फिट से किसी कृष्ण एमती आसाकी आसक्त लिखले चक्रवासी धरले से सब त्रैकालिक ज्ञान भागवत ग्रंथ भागवत भक्त भागवत कृपा प्राप्त से विविक्त उपसंगम्यम विविक्त विविक्त मान कौन एकाकी कृष्ण केमी एकाकी रही कृष्ण रही तो राधाणी पाखे रही कृष्ण रही तो गोपी मान भितर रही ना सखा मान भितर ना नंद भवन रही एकाकी केमती रही एक गोवर्धन सरला विविक्त हंत हंत सक्रहतक ब्रज प्रहारे मम गोवर्धन पृष्ठम कीदृशम जर्जरीभूतम इति दर्शनात् हाय हाय इंद्रंगर वज्र प्रहार मोर गोवर्धन पृष्ठ कौन है जर्जरित होती जा देखी वज्र पक ना कृष्ण जानते के बड़ घड़घड़ी मार्च वज्र पड़ सब आज जमी वर्षा हो भगवान सब जान नहीं प्रलय प्रलयकालीन सब जिन प्रयोग कर कृष्ण इच्छा है गोवर्धन जी मत सुरक्षा दे मोर अति प्रिय भक्त हरिदास बड़ जो मुझे जाए देखी एकाकी आस प्रातरे लिखी प्रातर एकाकिन कृष्ण तत्र गमनम तत्र इंद्राणाम आगमनम बुध्यते यूर जना पड़ी इंद्र से ही समय आसते कृष्ण जा गोवर्धन को देखापी कहीं गोवर्धन किभली जर्जरीभूत होती मो गोवर्धन पृष्ठ को से कि वज्र प्रहार जर्जरित कर देखा जावा से समय आसा प्रमाण कौटी अच्छी सांग सा प्रमाण दे हरिवंश व्यक्तम सद दर्श प्रविष्ट वै गोवर्धन शिला तले कारण कृष्ण सहित इंद्र जो साक्षात्कार गोवर्धन शैल पर हरिवंश आणिकी चक्रवर्ती सांग प्रमाण देदे तेनाली गोवर्धन कहीं आसते केवल ये आसते ना कृष्ण का आसती देखिया गोवर्धन कोष्ट तेनाली भगवान हृदय केमती का प्रभु हृदय गोवर्धन जो आंद्र जो अपराधी से भाई बर्तन हो शरणागत हो माँ सूच कहीदे माँ सूच माँ सूच सर्वधर्म परित्यज्य मामी अहं तम सर्व पापेभ्यो मुख्यमी माँ सूच माँ सूच है अभयवाणी आम कौन कर सब धर्म छाड़े भी चिंता ना कौन सब बापा 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 सेवा कर माँ सेवा मन टे दुख बापा सेवा बापा रोग रोग सुनल कौन हम बापा गोटे बापा देह खराब हो गला धर्म छाड़े भी सूच रहा माँ सूच जो भगवान कहीदे आम सब छाड़दे अभयवाणी भगवान धरी पार चिंता करनी दुख करनी मु रक्षा करी तुम भगवान हृदय ये सब बड़े सामान दृष्टि जी तर शरण जीव ये इंद्राजी शरण गले सामान से गोवर्धन को बोले लालन पालन स्नेह कर कहती इंद्र पगल हो गए देखी अरे मो भाई अपराधी को भगवान एमती दृष्टि चाहते एत बात्सल्यमय दृष्टि चाहते प्रभु हृदय से भाई मनीष सेना गोटे अच्छे निजर पर ये मोर सी तार नारद मुनि से कथा कहले भगवान क्या क्या शत्रु भाव भगवान क्या शत्रु भाविपरि कहीं कमी भाव सी समस्त हृदय अच्छा हाँ निजर किए निजर शत्रु हुए कि सब तो केवल कहीं शत्रु ना तत्व कहते कहले समर भूत अर्थ या समस्त भाई सामान कहीं समस्त हृदय से कह शत्रु कितु पुणी शत्रु विरोध स्वभाव भगवान अच्छी भगवान किए शत्रु जी भक्तर शत्रु डायरेक्ट भगवान शत्रु किए ना ଇଣ୍ଡାଇରେକ୍ଟଲି ସମସ୍ତେ ଭଗବାନଙ୍କ ଭଗବାନ ଡାଇରେକ୍ଟ ଡାଇରେକ୍ଟଲି ଭଗବାନ କାହାକୁ ଶତ୍ରୁ ବୋଲି ଭାବନ୍ତି, ଇଣ୍ଡାଇରେକ୍ଟ ଶତ୍ରୁ ହେଇଗଲେ କାହିଁକି, ସେ ଭକ୍ତକୁ ଶତ୍ରୁ କଲେ, ଭକ୍ତ ତାଙ୍କର ପ୍ରାଣ। ଭଗବାନ ଯୋଉ କହିଲେ ମା ସୂଚ, ସେଇଟା ବଡ ଜିନିଷ। ଜଣେ ସବୁ ଧର୍ମ ଛାଡ଼ି ଦଉଛି, ପରିତେଜ୍ୟ ବିଶେଷଣ ତେଜ୍ୟ ମା ମେ ଏକମ୍, କେତେ ଶବ୍ଦ ଲଗେଇଲେ ସେଠି, ମୋର ଏକମାତ୍ର ଶରଣ ନେବା ଦରକାର। ଆଉ ମା ସୂଚ ସବୁ କହିଦେଲା ପରେ ସେସବୁ ଅଭୟବାଣୀ ଦେଇଦେଲେ, ଚିନ୍ତା କରନା, ଶରଣ ଶରଣାଗତିର ନିଜର କ୍ଷଣ, ଏଇଟା ହେଉଛି ଅପୋଜିଟ୍ ଜିନିଷ। କିଏ କହିପାରିବନି ମୁଁ ସବୁ ଛାଡ଼ି ଦେଇଛି, ମୁଁ ସାଧୁ ହେଇଛି, ଭଗବାନଙ୍କର ଭକ୍ତ ହେଇଛି, ପୁଣି ନିଜର ରକ୍ଷଣାବେକ୍ଷଣ ପାଇଁ ମା ସୂଚ ପୁଣି ନିଜର ଚିନ୍ତା କରୁଛି, ରକ୍ଷଣାବେକ୍ଷଣ ଚିନ୍ତା କରୁଛି, ତାହେଲେ ସେ କ'ଣ ହେଲା, ସର୍ବଧର୍ମ କେମିତି ଗଲା, ସମ୍ଭବ ହେଇପାରିଲେ, ସେ ସର୍ବଧର୍ମ ଲାଗିପାରିବନି। ତେଣୁ ଇନ୍ଦ୍ର ଯେତେବେଳେ ଆସିଛନ୍ତି, ସେତେବେଳେ କୃଷ୍ଣ ଯାଇଛନ୍ତି ଗୋବର୍ଦ୍ଧନଙ୍କୁ ଦର୍ଶନ କରିବା ପାଇଁ, ଇନ୍ଦ୍ରଙ୍କର ବଜ୍ର ପ୍ରହାରରେ କିଭଳି ଜର୍ଜରିତ ହେଇଛନ୍ତି ମୁଁ ଦେଖିବା ପାଇଁ ଯିବି। ସେ ସମୟରେ ଆସିଛନ୍ତି, ହରିବଂଶରଣୀ ପ୍ରମାଣ ଦେଇଛନ୍ତି, ତ୍ୱଂ ଶୁଣୁ ଭୋ ଶକ୍ର, କାରଣ କୃଷ୍ଣ ଯେତେବେଳେ ଏକାକୀ ବସୁଛନ୍ତି କାହା ଉପରେ, ଗୋବର୍ଦ୍ଧନଙ୍କ ଉପରେ ଦର୍ଶନ କରୁଛନ୍ତି, ଗୋବର୍ଦ୍ଧନ ହସ୍ତ ଲଗାଉଛନ୍ତି, ଦେଖୁଛନ୍ତି କେତେ କଷ୍ଟ ହେଇଛି, କିଭଳି ସବୁ କ'ଣ କୁହାଯିବ ଚିହ୍ନ ହେଇଛି, ସେତେବେଳେ ସୁର ବି ତାଙ୍କୁ କହୁଛନ୍ତି, ସବୁବେଳେ ଜଣେ ମହାଜନଙ୍କର ଶରଣାଗତ ହେବାକୁ ପଡ଼ିବ। ଆମର ବୁଦ୍ଧିଜ୍ଞାନଟା ଗୋଟେ ଗୁଣ ଭିତରେ ନା, ଆଉ ଆଗରୁ ବୈଷ୍ଣବ କାହିଁକି ସବୁବେଳେ ମନ୍ତ୍ର କଲାବେଳେ ପ୍ରାର୍ଥନା କରୁଛି, ଜପ କଲାବେଳେ ପ୍ରାର୍ଥନା କରୁଛି, କୀର୍ତ୍ତନ କଲାବେଳେ ପ୍ରାର୍ଥନା, କାହିଁକି ପ୍ରାର୍ଥନା କରୁଛି? ଇଏ ହେଉଛି ଅପ୍ରାକୃତ, କୀର୍ତ୍ତନଟା ଅପ୍ରାକୃତ, କଥାଟା ଅପ୍ରାକୃତ, ସେବାଟା ଅପ୍ରାକୃତ, ଆମର ବୁଦ୍ଧି ହେଲା ପ୍ରାକୃତ। ଆପଣଙ୍କର ତ ଆପଣଙ୍କର ଭଗବାନଙ୍କ ସହିତ ସମ୍ପର୍କ ଅଛି, ଆପଣ ଟିକେ ମୋତେ ଅପ୍ରାକୃତ ବୁଦ୍ଧିଟା ଦିଅନ୍ତୁ, ଏଥିପାଇଁ ପ୍ରାର୍ଥନା ସବୁବେଳେ ଆଉ ଗୁରୁ ବୈଷ୍ଣବଙ୍କୁ। ଆଉ ଏ ମହାଜନଙ୍କର ଆଶ୍ରିତ, ଯେଉଁମାନେ ମହାଜନଙ୍କର ଶରଣାଗତ, ସେମାନଙ୍କ ଜୀବନ ହେଉଛି ସୁରକ୍ଷିତ। ମହାଜନଙ୍କ ଆଶ୍ରିତ ନହେଲେ ଆମର ଜ୍ଞାନ ବୁଦ୍ଧି ବଳ କିଛି କାମ ଦେବନି। ସେ ମହାଜନଙ୍କ ଆଶ୍ରିତ ହେଇଛନ୍ତି କିଏ, ଇନ୍ଦ୍ର, ବ୍ରହ୍ମା ତାଙ୍କୁ ବୁଦ୍ଧି ଦେଇଦେଲେ, ବ୍ରହ୍ମା ଯୋଉ ବୁଦ୍ଧି ଦେଲେ, ବ୍ରହ୍ମା କାହାଙ୍କ ପାଖକୁ ପଠେଇଲେ, ସୁରଭିଙ୍କ ପାଖ, ସୁରଭି ବର୍ତ୍ତମାନ ସାହାଯ୍ୟ କରୁଛ। ସୁରଭି ଗୋମାତା କଣ କହିଲେ, ଶୃଣୁ ଭୋ ଶକ୍ର, ତ୍ୱଂ ପ୍ରଥମ ପ୍ରଥମ ମେକମ ଏବ ବାହନାଦିକମ ବାହନାଦି ସ୍ୱପ୍ନ ସାହନାଦି ସ୍ୱ ପରିଚ୍ଛଦ ପରିତ୍ୟଜ୍ୟ ଦୀନ ହୁତ୍ୱା ସ୍ୱ ଅପରାଧମ କ୍ଷମାପୟେତୁମ୍ ପ୍ରଭୁ ଶରଣାମ୍ଭୁଜ ଶରଣାମ୍ଭୁଜୟ ଦଣ୍ଡବତ୍ ପତେତ୍ ଇତି ସୁରଭ୍ୟୋ ପ୍ରେରଣାତ୍ ଉପସଙ୍ଗମ୍ୟ। ଇନ୍ଦ୍ର ଦେବତାମାନଙ୍କର କେଉଁ ଜ୍ଞାନ ଥାଏ, ତ୍ରୈକାଳିକ ଜ୍ଞାନ, ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ସବୁ ଜାଣନ୍ତି, କିନ୍ତୁ ଗୋଟେ ଭୁଲ କରିଦେଲା ପରେ ଆଉ ବୁଦ୍ଧି ଆସିବନି, ମଣିଷ ଅପରାଧ କରିଦେଲା ପରେ ତା ବୁଦ୍ଧିଟା ଗଲା, ତାକୁ କେବଳ ସେ ଦଶାରେ ବଞ୍ଚେଇ ପାରିବେ କିଏ, ମହାଜନ ତାକୁ ରାସ୍ତା ଦେବେ, ଏଇ ବାଟରେ ବାପା ଯା, ଏଇ ବାଟରେ ଯାଇକି ଯିବ, ସବୁବେଳେ ଅପରାଧୀ ସେ ଦେଖିଲେଣି, ଆମେ ସବୁବେଳେ ଅପରାଧୀ, ସହସ୍ର ସହସ୍ର ଦୋଷେ ଦୋଷୀ, ପ୍ରଭୁ ମୁଁ ସହସ୍ର ସହସ୍ର ଦୋଷରେ ଦୋଷୀ, ଆପଣ ଯଦି କ୍ଷମା ନ କରିବେ ମୁଁ କେମିତି ବଞ୍ଚିବି, ଭଗବାନଙ୍କୁ ସବୁ ପ୍ରାର୍ଥନା ଆଉ, ମହାଜନ ମାନେ ପ୍ରାର୍ଥନା କରୁଛନ୍ତି। ଇନ୍ଦ୍ର କହିଲେ ଭୋ ସରି ସୁରଭି କହିଲେ, ଭୋ ଶକ୍ର, ହେ ଇନ୍ଦ୍ର, ବର୍ତ୍ତମାନ ହିଁ ସମୟ ଠିକ, କାହିଁ କୃଷ୍ଣ କେଉଁଠି ବସିଛନ୍ତି, ଏକାକୀ ବସିଛନ୍ତି, ଗୋବର୍ଦ୍ଧନଙ୍କୁ ଦର୍ଶନ କରୁଛନ୍ତି, ବିଭିନ୍ନ ତାଙ୍କର ଚିହ୍ନକୁ ଦର୍ଶନ କରୁଛନ୍ତି, କିଭଳି ଇନ୍ଦ୍ର ବଜ୍ର ଦ୍ୱାରା ପ୍ରହାର କରିଛନ୍ତି, ସେ ସମୟରେ ପ୍ରେରଣ କରୁଛନ୍ତି, ତୁମେ ଯାଅ। ପ୍ରଥମ ଏକମ ବାହାନାଦିକମ ସ୍ୱ ପରିଚ୍ଛଦ, ଇନ୍ଦ୍ରଙ୍କର ବାହାନ କିଏ, ଐରାବତ, ଐରାବତ ହସ୍ତେ କହିଲେ ତ ବାହାନକୁ ଆଗେ ଛାଡ଼, କିଏ କହିଲେ, ସୁରଭି, ଦିନ ହେଇକି ଯିବାକୁ ପଡ଼ିବ, ସୁରଭି ବୁଦ୍ଧି ହେଲା ନା, ଗୋମାତା ବୁଦ୍ଧି ଦେଲେ ଆଉ, ସେଥିପାଇଁ କ'ଣ ସେ ଗାଁଟା ନା ପ୍ରଜାରେ ପରିକ୍ରମାର ପଡ଼େ, ସେଇଟା ଇନ୍ଦ୍ରଉଲି କୁଣ୍ଡ ଅଛି, ଇନ୍ଦ୍ରଉଲି ତା କୁହନ୍ତି, ଇନ୍ଦ୍ର ସେଠି ଆସିକି ବାହାନରେ ଓହ୍ଲେଇଲେ, ଆଉ 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 ବାହାନ ନେଇକି ଯିବା ଆବଶ୍ୟକ, ସେ ଗୋବର୍ଦ୍ଧନ ପାର ହେଲା ପରେ, ପରିକ୍ରମା ପାଖରି ପାର କରିଲା ପରେ ଇନ୍ଦ୍ରଉଲି ପଡ଼େ, ପରିକ୍ରମା କ୍ରସ୍ କରି ଗଲାବେଳକୁ ଇନ୍ଦ୍ରଉଲି ପଡ଼େ, ହଁ କୁଣ୍ଡ ଅଛି ଲେଫ୍ଟ ସାଇଡ଼ରେ, କୁଣ୍ଡ ଅଛି ଟାଣ ସାଇଡ଼ରେ, ମନ୍ଦିର ଅଛି ଦୁଇଟା ମନ୍ଦିର, ଇନ୍ଦ୍ରଉଲି ଆମେ ରାତିରେ ରହିଥିଲୁ ସେଠି, ଇନ୍ଦ୍ରଉଲି ଇନ୍ଦ୍ର ସେଠି ବାହାନ ରଖିକି ଆସିଥିଲେ ପାତରେ ଚାଲି ଚାଲିକା, କାହା ବୁଦ୍ଧିରେ, सुरई माता कहले सो परिच्छदम सो बाहनम सो परिच्छदम तो जो भल ड्रेस पत्र सब राजा ड्रेस सब खाड़ परिच्छद अर्थ भी जो सहचर जा जो अपुलेंट जिनस रख दीन भूत्वा दिन है सो अपराधम सो अपराधम त्याजे तुम क्षमा पे तुम निज अपराध क्षमा पाई प्रभु चरणाम भुजे दंडवत पतेत जा प्रभु चरणावत शरणाम चरण पद्मे दंडवत पड़ जा किए कौन सूर्य माता कह सुरभ्य प्रेरणाद उपसंगम्य सुरभिंगर प्रेरणारे पाख गले किए इंद्र हंत भो देवेन्द्र भगवान तेल देखी दौंती इंद्र को ये मैंने आचार्य ना पाखे सब प्रकट हो जन्ना भागवत से जान सो रचना कर हंत भो देवेन्द्र किमिदम तुम मया अपारम बात्सल्यम दृश्यते जिते जा पहुंची गले किए भगवान को सरी भूल कर इंद्र जाते पहुंची गले प्रेरण कले किए सुरभि जाकि इंद्र भगवान को चाहते कि कौन भो देवेन्द्र हे देवता मान भितर इंद्र किए कौन इंद्र कौन अरे तू तो देवता मान भितर इंद्र तुम्हें तो इंद्र ना से संबोधन कर भो देवेन्द्र किमिदम ते मया अपारम बात्सल्यम दृश्यते मुण का भगवान एत खुशी थे कारण जन महाजन वाक्य को अनुताप कर जन महाजन वाक्य हिसाब से आमाता निर्देश आमिदम मई अपार बात्सल्यम दृश्यते इंद्र कहते मुझे देखी जना पड़े मो प्रति आप बहुत बात्सल्य रही भगवान दोष को देखते नहीं जीव जी दोष को भगवान देखिए जीव कौन दोष न कर ना कौन आम कह महाप्रसाद गोविंद कौचे ना नहीं भोग लगुचे ना ना घंटी बाजुचे ना ना प्रसाद जी भल है कौन होपर आम रुचि लगे भगवान कौन लगला हेरदा खाला बेल आम चिंता आईलानी प्रभु आज खाई नए आउ थे रोसे करदे किए कौच कि आम खाले चूड़ा मुड़ी ना मिसर फिसर थी ना कौन पटर पकईद आमर हो गला भगवान कौन मुड़ी मुड़ी चूड़ा मिसर कौच कि भगवान खाई अपराध देख आम सब अपराध सब आम जड़सर रखीचे ना जड़सर जी जो जिन जी कर सब जिन अपराध रही भगवान अपराध देखते भगवान भावटा को ये जीवटा केमती का ये जीव कौन से दोष देखिए भगवान दोष देखते केवल सी गोटे जिनस देखते ये जीवटा मो दोष थी मो प्रति के आसक्ति अच्छी आकर्षण मो प्रति के अच्छे से भगवान टाणिक आनते भगवान भी नीति देखते भगवान नीति देखिए आम कई प्रभु पाक जापर अंत भो देवेन्द्र किमिदम ते मई अपारम बात्सल्यम दृश्यते जत बाल्यात् अज्ञत्वात् तन मातर तत मुखहंतारम सागसमपि मम अनुकंपितम आयसि इति दृक् अंगितेन उक्तः इति व्रीडितः अच्छा हे सामान्य गोपनंदन आपणकर अपार वात्सल्य हा मु देखुची कृष्ण कहले कौन अपार कौन कि प्रकार से किमिदम किमती अपार वात्सल्य हा देखु मो पाखर मुक्त मुक एत भल पाच तो किमी जान लौंट अज्ञत प्रयुक्त अज्ञ प्रति आप जो प्रयुक्त करपणकर यज्ञ हंता अपराधी मुपर यज्ञ हंता अपराधी कृष्ण इंद्र यज्ञ को भंग करते इंद्र क्या कौन चाहते कौ यज्ञ को भंग करने गोवर्धन यज्ञ गोवर्धन प्रवर्तन कले ना गोवर्धन पूजा टाक मुझे आपण मख बा यज्ञ को भांगापी मुझे अपराधी मत आते कृपा करते बात्सल्य आपण कहते केमी जान लें इति द्रुक इंगित उक्त प्रिंटिंग बहुत भूल माम अनुकंपित आयसीते ही द्रुक इंगित उक्तम सती प्रेरित कृष्ण किसी कही ना ये निजे निजे सुरभि पठाई दे ଇନ୍ଦ୍ର ପଳେଇ ଆସିଲେ, କିନ୍ତୁ ଇନ୍ଦ୍ର ଦେଖିକି କହୁଛନ୍ତି, ପ୍ରଭୁ ଆପଣ ମୋ ଭଳି ଅପରାଧୀ ଆପଣଙ୍କ ଯଜ୍ଞକୁ ଭାଙ୍ଗିଛି, ମୋ ପ୍ରତି ଏତେ କାହିଁକି ଆପଣଙ୍କର କୃପା? ସେଟା କେମିତି ଜାଣିଲେ? ଦୃକ୍ ଇଙ୍ଗିତେନ ଇଙ୍ଗିତେନ ଜ୍ଞାତ, ନା କଣ ଲେଖିଲେ, ଇଙ୍ଗିତେନ ଉକ୍ତେ ସତି ପ୍ରେଡ଼ିତ। ଇନ୍ଦ୍ରଙ୍କୁ ଲଜ୍ଜା ଲାଗିଲା, କାହିଁକି ଲଜ୍ଜା ଲାଗିଲା? ଯିଏ ଦୋଷ କରିଥାଏ ସେ କଣ କହିବ? ଗଲା ମାନେ ଦୋଷୀ ଲୋକକୁ ଯିଏ ଦେଖିବ ସେ ଆଗେ ରାଗିବ, ଦୋଷଟା କରିଛି ନା ଆପଣ, ଦୋଷ ମାନେ ଅକ୍ଷମଣୀୟ ଦୋଷ ଏଇଟା। ତେଣୁ ଇନ୍ଦ୍ର ଭାବିଲେ କଣ, ମୁଁ ଯାଇ ଗୋଡ଼ତଲ ଗୋଡ଼ତଲ ପହିଲେ ବି ସୁରଭି ମହନ୍ତ ସିନା କହୁଛନ୍ତି ମୋ ଉପରେ କିଛି ହବ ନା, ଆଉ କିଛି ଭଗବାନ ଉତ୍ତମ ମଧ୍ୟମ, ଉତ୍ତମ ମଧ୍ୟମ କୁହନ୍ତିନି କି ମାଷ୍ଟର, ତ ଉତ୍ତମ ମଧ୍ୟମ ଦରକାର କି କୁହନ୍ତିନି, ଉତ୍ତମ ମଧ୍ୟମ ଇନ୍ଦ୍ର ଭାବୁଥିଲେ ମୋ ପ୍ରତି କିଛି ଉତ୍ତମ ମଧ୍ୟମ ହବ ବୋଧେ ଆଉ। କିନ୍ତୁ ଭଗବାନ ଯେ ଏତେ କୃପାଳୁ, ଭଗବାନ କେତେ କୃପାଳୁ କଣ ଆମଭଳିଆ ଲୋକ ଜାଣିପାରିବେ? ସେଇଭଳିଆ ଲୋକ ଜାଣିବେ ନା, ଯାହାକୁ ନେଇ ଭଗବାନ ଖେଳୁ ସୁଖ ଦୁଃଖ କରୁଛନ୍ତି ଖେଳୁଛନ୍ତି ସେ ଜାଣିବେ। ଇନ୍ଦ୍ର କେମିତି ଜାଣିଲେ ନା, ଦୃକ୍ ଇଙ୍ଗିତେ ନ ଦୃଶ୍ୟ ଦୃଶ୍ୟ ସତୀ, ପ୍ରଭୁଙ୍କର ନେତ୍ରରୁ ଜାଣିଥିଲେ ଭଗବାନ ଏମିତି ଚାହୁଁଥିଲେ ବାତ୍ସଲ୍ୟରେ କାହାକୁ, ଇନ୍ଦ୍ରକୁ। ଇନ୍ଦ୍ର ପାଗଳ ହେଇଗଲେ, ଆରେ ଭଗବାନ ଏତେ ମହାନ, ମୁଁ ସାତ ଦିନ ଧରି କେତେ କଷ୍ଟ ଦେଲି, କିନ୍ତୁ ମୋତେ ଚାହିଁଛନ୍ତି ଯେମିତି, ମୋ ହୃଦୟ ସ୍ନେହରେ ଆପ୍ଲୁତ ହେଇଯାଉଛି, ବୁଡ଼ି ଯାଉଛି। ପୁଣି ମୁଁ ତୁମର ଯଜ୍ଞକୁ ଭାଙ୍ଗିଥିଲି, ମୁଁ ହେଉଛି ଅପରାଧୀ, ଖାଲି ଚକ୍ଷୁ ଜାଣିଦେଉଛି ଭଗବାନଙ୍କ ସ୍ୱଭାବ। ଆଚାର୍ଯ୍ୟମାନେ କାହିଁକି ସୁଟିକା ରଖିଛି ନା, ପ୍ରଭୁଙ୍କର ସ୍ୱଭାବକୁ ପ୍ରକଟ କରିଛି, ସେମାନେ ଜାଣିଥିଲେ ଭଗବାନଙ୍କ ସ୍ୱଭାବଟା କ'ଣ। ଆମର ଗୋଟେ ଭରସା କରିଛି ଗୋଟେ ଅଛି ନା, କ'ଣ କ'ଣ ସାଧାରଣ ଭୋଜନକୁ ଭରସା କରିବା? ଭରସା ହେଉଛି ଏ ପ୍ରଭୁଙ୍କର ଗୁଣ ଲୀଳା, ଆକୁ ଭଲ ଭାବରେ ହୃଦୟ ଭିତରେ ସ୍ଥାନ ଦେବାକୁ ପଡ଼େ। ପ୍ରଭୁ ଯଦି ଏଭଳିଆ ଅପରାଧୀକୁ କ୍ଷମା କରିଦେଇ ପାରୁଛନ୍ତି, ତାହେଲେ ମୋତେ କ'ଣ ପ୍ରଭୁ କ୍ଷମା କରିବେନି? ହୃଦୟରେ ଭାବକୁ, ଭଗବାନଙ୍କ ଉପରେ ବିଶ୍ୱାସ ବଢ଼ାଇବାକୁ ପଡ଼ିବ, ଭାବକୁ ଶୁଦ୍ଧ କରିବାକୁ ପଡ଼ିବ, ତାହେଲେ କିଛି ଆମେ ଆଶା କରିବା। ସବୁବେଳେ ମନେ ରଖିବାକୁ ପଡ଼ିବ ସେ ହେଉଛନ୍ତି ଅନ୍ତର୍ଯ୍ୟାମୀ। ବହୁତ ଲୋକ କିଛି କହିଦେଲେ, ବହୁତ ଲୋକ ଆମକୁ ବଡ଼ କହିଦେଲେ ଆମେ ବଡ଼ ହବାନି, ଆଉ ବହୁତ ଲୋକ ଆମକୁ ଛୋଟ କହିଦେଲେ ଆମେ ଛୋଟ ହବାନି, ବହୁତ ଲୋକ ନିନ୍ଦା କରିଦେଲେ ଆମର ଭକ୍ତି ଯିବନି। ଆମର ଅନ୍ତର୍ଭାବକୁ ଗୁରୁକୃଷ୍ଣ ଜାଣନ୍ତି, ସେ ଜାଣିଛନ୍ତି, କୃଷ୍ଣ ଜାଣୁଛନ୍ତି। ଯଦି ଆମର ଅନ୍ତର୍ଭାବନାଟା ଠିକ ରହିଛି, ସେ ତୁମ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବେ। ଆଉ ଯଦି ତୁମର ଅନ୍ତର୍ଭାବନାଟା ଠିକ ନାହିଁ, ତୁମକୁ ସମସ୍ତେ ସାହାଯ୍ୟ କଲେ ବି ତୁମ ପାଇଁ ସବୁବେଳେ ବିପଦ ଆସିବ। ସେଥିପାଇଁ ଆମେ ଯେତେ ପ୍ରକାର ଭଜନ ସାଧନ ସବୁ କରୁଛେ, ଯାହା ସବୁ ସାଧନ ହେଉଛି, ଏ କେବଳ ଏଇ ଅନ୍ତର ଭାବଟାକୁ ଶୁଦ୍ଧ କରିବା ପାଇଁ। ବାହ୍ୟ ସାଧନ ଅନ୍ତର୍ବୃତ୍ତିକୁ ସାହାଯ୍ୟ କରେ। ଅନ୍ତର୍ବୃତ୍ତିଟା କ'ଣ? ଏଇ ତୁମେ ତ ରକ୍ଷକାର ପାଲକ ଆମର, ତୁମାର ଚରଣ ବିନା ଆଶା ନାହିଁ। ଯେତେ ସାଧନ ବଦନ, ଯେତେ ମାଳା ତୁମେ କର, ଲକ୍ଷ ଲକ୍ଷ ମାଳା କର, ବହୁ ସାଧନ କର, ବହୁ ପରିକ୍ରମା କର, କ'ଣ ତାର ଅନ୍ତିମ ଜିନିଷ? କ'ଣ ଅନ୍ତିମ ଜିନିଷ ଆସିବ? ତା ଅନ୍ତିମ ଜିନିଷ ଏଇଟା, ଏଇଟା ଅନ୍ତର୍ବୃତ୍ତି। ସେ ଲେଖିଥିଲେ, ସେ ମହାଜନ ଭକ୍ତ ଠାକୁର ଲେଖିଥିଲେ, ତୁମେ ତ ରକ୍ଷକ ଆର ପାଲକ ଅମାର, ତୁମାର ଚରଣ ବିନା ଆଶା ନାହିଁ, ମୋର ଆଉ କିଛି ଆଶା ନାହିଁ, ତୁମେ ମୋର ରକ୍ଷକ, ତୁମେ ମୋର ପାଲକ। ଏ ଅନ୍ତର୍ବୃତ୍ତି। ଆଉ ବହୁତ ବ୍ରତ, ବହୁତ ତପସ୍ୟା, ବହୁ ପ୍ରଚାର କଲେ, ବହୁତ କିଛି ଲୋକଙ୍କୁ ବୁଝେଇଲେ, ବହୁତ କିଛି ସବୁ କଲେ, କିନ୍ତୁ ଅନ୍ତର୍ବୃତ୍ତି ଏତେ ଠିକ ରହୁନି, ହବନି। ବାହ୍ୟବୃତ୍ତି ନେଇ କେତେଦିନ ଚାଲିବା? ଜଣେ ଖଟୁଛି, କାହିଁ ଖଟୁଛି? କ'ଣ ପାଇଁ? ଟଙ୍କା ପାଇଁ। ସେ କାହିଁ ଖଟିବ, ତା ଟଙ୍କା ଆସିବନି, ସେଟା କିନ୍ତୁ ସେଟା ଆମର ଯେତେ ସାଧାରଣ ଅଙ୍ଗ ରହିଛି ସବୁ କେଉଁଥି ପାଇଁ? ଏ ଶରଣାଗତି ପାଇଁ। କେମିତି ଭଗବାନଙ୍କ ପ୍ରତି ଶରଣାଗତିଟା, ଭଗବାନଙ୍କ ପ୍ରତି ଶରଣାଗତି ନ ବୋଲେ ତ ସମସ୍ୟାର କିଛି ସମାଧାନ ହିଁ ନାହିଁ। ଆମେ ବହୁତ ପଢ଼ିଦେଲେ ଯେ ଆମର କ'ଣ କହିବା, ସମସ୍ୟାର ସମାଧାନ ହେଇଯିବ, ବହୁତ ଜାଣିଦେଲେ, ବହୁତ କିଛି କରିଦେଲେ, ନାହିଁ। ସମସ୍ତ ସମସ୍ୟାର ସମାଧାନ, ଭୌତିକ ଆଉ ଆଧ୍ୟାତ୍ମିକ, ସବୁ ସମସ୍ୟାର ସମାଧାନ ହେଉଥିଲେ ଆମେ ଭଗବାନ ଗୁରୁ ଆଉ କୃଷ୍ଣଙ୍କ ଚରଣରେ ପୂର୍ଣ୍ଣ ଶରଣାଗତ ହେବା। ଏଇଟା ଅନ୍ତର୍ବୃତ୍ତି। ସେଟା ପୁରା ଓଡ଼ିଆରେ, ପୁରା ନା ସରି ବେଙ୍ଗଲରେ ପୁରା ସୁନ୍ଦର ଭାଷାରେ ଲେଖିଥିଲେ, ତୁମେ ତ ରକ୍ଷକ ଆର ପାଲକ ଆମାର, ତୁମାର ଚରଣ ବିନା ଆଶା ନାହିଁ ଆର, ଫକତି ବିନୋଦ ଅତି ଦିନ କିଞ୍ଚନ, ତୁମାର ଇଚ୍ଛା ଏ ତାର ଜନମ ମର। ଏ ଅନ୍ତର୍ବୃତ୍ତି, ଅନ୍ତର୍ବୃତ୍ତିଟା ଯଦି ଆମେ ଏଇ ମୁଡ଼କୁ ନ ଆସିପାରିଲା, ହଁ ମୋ ପାପି, ମୋର ସେମିତି ଗୁଣ ନାହିଁ, ମୋର ପୂର୍ବ ସଂସ୍କାର ନେଇକି ମୁଁ ଯେତିକି ପାରୁଛି କରୁଛି, କିନ୍ତୁ ମୋର ଭରସା କିଏ? ଏଇ 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 ମୁଡ୍, ଏଇଟା ଲାଷ୍ଟରେ ଦୁଇ ପଦ ଯିଏ କହିଲେ, ଭକତ ବିନୋଦ ଅତି ଦିନ କିଞ୍ଚନ, ତୁମାର ଇଚ୍ଛା ମୋର ଜନମ ମର, ତୁମେ ତ ବାଲକାର। ଏ ଅନ୍ତର୍ବୃତ୍ତି, ଅନ୍ତର୍ବୃତ୍ତିଟାକୁ ଯଦି ଆମେ ଜାଗ୍ରତ ନ କରିପାରିଲେ ବାହ୍ୟ ସାଧନ ଦ୍ୱାରା ପୁଣି ନିରାଶ ହେବାକୁ ପଡିବ, ପୁଣି ନୈରାଶ୍ୟରେ ବୁଡ଼ିଯିବା, ଆମେ ଆଶା ହିଁ ନାଇଁ ଯିବା, ଗୋଟେ ସବୁବେଳେ ହୋପ୍ଲେସ୍ ଯାହା କୁହନ୍ତି ନରେଶ, କ'ଣ କୁହାଯିବ, ନିରାଶ ଭାବନା ସବୁବେଳେ ମନ ଭିତରେ ଜାଗ୍ରତ ହବ, ଆଉ ଭଗବାନ ପ୍ରତି ଭରସା ପାଇବନି। ଅନ୍ତର୍ଭୁତିଟା ମୁଖ୍ୟ ଜିନିଷ ନା, ସେ ଗୁରୁକୃଷ୍ଣ ମୋର ରକ୍ଷକ, ମୋର ସମସ୍ତ ପରିସ୍ଥିତିରେ ସେ ମୋତେ ରକ୍ଷା କରିବେ, ପାଳନ କରିବେ। ଏଇ ବିଶ୍ୱାସଟା ଶୁଣେ, ସ୍ଥାନ କାଳ ପରିସ୍ଥିତି ଦ୍ୱାରା ତୁମେ ଭୟଭୀତ ହଉଛ, କାହାର କଥା ଦ୍ୱାରା ତୁମେ ବିଚଳିତ ହଉଛ, ତୁମେ କ'ଣ ତାହେଲେ ସତ ହେଇପାରିବନି, ସତ ହେଇପାରିବ। ତୁମ ପାଇଁ ସାଇଡ଼ କାହିଁ, କୁହନ୍ତି ନା ଗାଡ଼ି କ'ଣ ଏଠି ସାଇଡ଼ ଦେରେ ଭାଇ, ସାଇଡ଼ ପାଇଲେ ତ ପାର୍କିଂ କରିବୁ, ଏ ସାଧୁ ରାସ୍ତା ତୁମେ ସାଇଡ଼ କ'ଣ ମାଗୁଛ, ଚାଲିବାକୁ ପଡ଼ିବ ତୁମକୁ, ତୁମେ ଚାଲିବାକୁ ପଡ଼ିବ, ସାଇଡ଼ ସାଇଡ଼ ମଗା କାମ ନୁହେଁ, ସିଧା ସିଧା ଚାଲିବ, ସାଇଡ଼ ମୁଁ ସାଇଡ଼ ହେଇଯିବି, ସାଇଡ଼ରେ ତ ପଛେଇଗଲ, ତୁମେ ଆଗକୁ ପଳେଇଗଲେ, ତୁମେ ସାଇଡ଼ ହେଇଗଲେ ତୁମେ କ'ଣ, ତୁମେ ସେବା ନ କଲେ, ଭୋଜନ ନ କଲେ, ବା ତୁମେ ଗୋଟେ ଉଦାସୀନ ହେଇକି ରହିଲେ, ବୟସଟା ବଢ଼ୁଛି, ବୟସଟା ରହୁଛି କି, ବୟସଟା ରହୁଛି କି, କାଳ ତାର ଆଗେ ଆଗକୁ ଯାଉଛି ନା, ତୁମେ କିଛି କରିପାରିଲନି, ତୁମେ ସେବା କରିପାରିଲନି, ତୁମେ ଅନ୍ୟମାନଙ୍କର କଥା ଶୁଣିଲ ବା କାହା ଦ୍ୱାରା ପ୍ରଭାବିତ ହେଇଗଲ, ସମୟ କାଳ ପରିସ୍ଥିତି ହିସାବରେ ସେ ଶରଣାଗତିରୁ ପୁଣି ବଞ୍ଚିତ ହେଇଗଲ, ଏଟା କାହାକୁ ଅନେଇବାର ଜାଗା ଜିନିଷ ନୁହେଁ, କାହାକୁ ଅନେଇବାର ଜିନିଷ ନୁହେଁ, କିଏ ମୋତେ କ'ଣ କହୁଛି କ'ଣ ନାହିଁ, ଆମର କେବଳ ସମ୍ପର୍କ ଗୁରୁକୃଷ୍ଣଙ୍କ ସହିତ, ଆଉ ଗୋଟିଏ ଜିନିଷ ପାଇଁ ସବୁକିଛି ସହିବାକୁ ପଡ଼େ, କେବଳ ଏଇ ବୃତ୍ତିଟାକୁ ବଢ଼େଇବା ପାଇଁ, ତୁମେ ତ ରକ୍ଷ କାହାର, ଏ ଅନ୍ତର୍ବୃତ୍ତି, ଅନ୍ତର୍ବୃତ୍ତି ହେଇଗଲା ପରେ ଆଉ ଜଗତରେ ସେ କାହାକୁ ଭୟ କରେ ନା, ସେ ଗଛ ତଳ ରହିପାରିବ, ଅଟାଳିକା ରହିପାରିବ, କେବଳ ଗୁରୁକୃଷ୍ଣଙ୍କୁ ଆଶ୍ରୟ କରେ, ସେ ଲେବୁଲଟା ହଉଛି ପ୍ରକୃତର ଭକ୍ତିର ମାନେ ଅତି ଅନୁକୂଳ ଜିନିଷ। ଭଗବାନ ଏଇଭଳି କରୁଣାମୟ ନା, ଇନ୍ଦ୍ର ଯେମିତି ଆଜି କହୁଛନ୍ତି ଚକ୍ରପାଦ ଲେଖିଲେ, ପ୍ରଭୁ ମୋ ଭଳି ଏଇଭଳି ଅପରାଧୀ କି, ଆପଣ ଯଜ୍ଞ ଭାଙ୍ଗିଥିବେ ଅପରାଧୀ କି, ଦଣ୍ଡ ମୁଁ ଆଉ କେତେ ଦଣ୍ଡ ଦେଇଛି, ଅପରାଧ କରିଛି, ଏତେ ବାତ୍ସଲ୍ୟ କାହିଁକି ନା, ତାଙ୍କ କୃଷ୍ଣଙ୍କର ଇଙ୍ଗିତରୁ ଜାଣିପାରୁଥିଲେ, କାରଣ ଅନ୍ତର୍ବୃତ୍ତି, କାରଣ ଇନ୍ଦ୍ରଙ୍କର ଅନ୍ତର୍ବୃତ୍ତି କ'ଣ ଥିବ ସେତେବେଳେ, ସେ କେତେ ନିଜକୁ ଅପରାଧୀ ମନେ କରୁଛନ୍ତି, କେତେ ଜର୍ଜରିତ ହଉଛନ୍ତି, ସେ ଅନ୍ତର୍ଭାବଟାକୁ ଅନ୍ତର୍ଯ୍ୟାମୀ ଜାଣନ୍ତି ନା, ବାହାର ଲୋକ କ'ଣ କହିବେ ଆମକୁ, ଭଲ କହିଦେଲେ କ'ଣ, ଭଲ କହିଦେଲେ କେଉଁ ଆମର ଭକ୍ତି ହେଇଯିବ ନା, ଖରାପ କହିଦେଲେ ଆମର ଭକ୍ତି ନଷ୍ଟ ହେଇଯିବ, ତାଙ୍କ ବିଚାର ନେଇ ସେ କହିବେ, ଆମର ଅନ୍ତର୍ବୃତ୍ତିଟାକୁ ଆମ କୃଷ୍ଣଙ୍କୁ ଜଣା, ଗୁରୁଙ୍କୁ ଜଣା, ତାର ଅର୍ଥ ନୁହେଁ ଯେ ଆମେ ବୈଷ୍ଣବମାନଙ୍କୁ କେୟାର କରିବାନି, ତା ଅର୍ଥ ନୁହେଁ, ଯଦି କିଏ କ'ଣ କହୁଛି ବି ଠିକ୍ ଅଛି, ଆମର କର୍ମ ଫଳ, କିନ୍ତୁ ସେମାନଙ୍କ ଦ୍ୱାରା ଆମର ପ୍ରଭାବିତ ହେବା, ଗୁରୁକୃଷ୍ଣ ସେବାରୁ ଆମେ ବଞ୍ଚିତ ହେବା, ଭଜନ ଛାଡ଼ିଦେବା, ଏ ବୁଦ୍ଧିମାନ ଲୋକର କାମ ନୁହେଁ, ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ କେବେ ହେବା ଉଚିତ ନୁହେଁ, ଆମର ସମ୍ପର୍କ ଗୁରୁକୃଷ୍ଣଙ୍କ ସହିତ, ଆଉ ଜଗତର କାଳର ନିୟମ ହିସାବରେ ସବୁକିଛି ଚେଞ୍ଜେସ୍ ହେବ, ପରିବର୍ତ୍ତନ ହେବ, ଭଗବାନଙ୍କ ଇଚ୍ଛା ସବୁ ପରିବର୍ତ୍ତନ ଚାଲିଛି ନା, ଆମେ ତା ଦ୍ୱାରା ପ୍ରଭାବିତ କେବେ ହେବାନି, ଆମେ ବର୍ତ୍ତମାନ ଅଛେ, ଆମେ ଯେତେବେଳେ ବୁଢ଼ା ହେଇଯିବା ସେତେବେଳେ ଯେଉଁ ପିଲାମାନେ ସବୁ ଆସିବେ ଭକ୍ତ ହେବେ, ତାଙ୍କ ସବୁ ଆହୁରି ଅଲଗା ଥିବ, କିନ୍ତୁ ଆମେ ଯେତେବେଳେ ଜଏନ୍ କରୁଥିଲୁ, ଆମକୁ ଆମର ଯେଉଁ ପୁରୁଣା ଭକ୍ତମାନେ ଥିଲେ ସେ ଆମକୁ ଭାବୁଥିଲେ ଏମାନେ ସବୁ ନୂଆ ଛୁଆ, ଏମାନଙ୍କର ସ୍ୱଭାବ ଏମିତି କ'ଣ, ତାହେଲେ ଆମେ ଜଏନ୍ କଲୁ, ଆମେ ଯେଉଁଟା କରିଛୁ ବର୍ତ୍ତମାନ ଯେଉଁ ସବୁ ଆମେ ଦେଖୁଛୁ, ଆରେ ଏଗୁଡ଼ା ଏମିତି କ'ଣ କରୁଛନ୍ତି, ତାପରେ ତୁମେ ଯେତେବେଳେ ଦେଖିବ ଯେଉଁମାନେ ଜଏନ୍ କରିବେ ସେତେବେଳେ ତାଙ୍କ ସବୁ ସେଭଳି ଆହୁରି ହେଇଥିବ ସେମିତିକା, ଏ ସମୟ ହିସାବରେ କାଳ ହିସାବରେ ଭଗବାନଙ୍କ ଇଚ୍ଛାରେ ସବୁ ଚାଲିବ ଚେଞ୍ଜେସ୍, ତା ସହିତ ଆମର କିଛି ପ୍ରଭାବିତ ହେବାର ନାହିଁ, ଆମର ଗୋଟିଏ ଲକ୍ଷ୍ୟ ଏ ଶରଣାଗତିଟା କେମିତି ବଢ଼ିବ, ଅନ୍ତର୍ବୃତ୍ତିଟା କେମିତି ବଢ଼ିବ, ସେ ହିଁ ସେଇ ଭାବଟା କୃଷ୍ଣ ସମସ୍ତ ଅପରାଧକୁ ମାର୍ଜନ କରି ଗୁରୁକୃଷ୍ଣ ଆମକୁ କ୍ଷମା କରିଦେବେ, ସେ ଅନ୍ତର୍ବୃତ୍ତି ଯଦି ଆମର ଶୁଦ୍ଧ ରହିଲା। ହରେ କୃଷ୍ଣ ଜୟ ଗ୍ରନ୍ଥରାସ ଭାଗବତମ୍ କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଇ ଗୋବର୍ଦ୍ଧମା।